भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंद 36 अध्याय श्लोक 16। अरिष्टे नियते दैत्ये कृष्णेनाद्भूतकर्मणा कंसायाथाह भगवान् नारदो देवदर्शनः। तेणु आम गतकाल हरिचरण प्रभु अनुपस्थित अरिष्टासुर बद्ध करदेलु आम। तेणु बर्तमान अरिष्टासुर बद्ध होगा पर कौन है सुखदेव गोस्वामी परीक्षित महाराज कहते अरिष्टे निहते अद्भुत कर्मणा भगवान अद्भुत कर्मण विचित्र चरितेन भगवान कर अद्भुत कर्मणा कृष्णेन कृष्ण के द्वारा अरिष्टे अरिष्ट को जो दैत्य अरिष्ट को निहत कले हत्या कले अथ देवदर्शन तापर कौन है ना देवदर्शन देवदर्शन कहले देववत दर्शन जस्य सह जहाँ दर्शन कले देवदर्शन भली किए देवदर्शन से किए ना भगवान ऐश्वर्यशाली बहुत प्रकार ऐश्वर्य रही सी हूँ नारद नारद जी की भगवान का जने भक्ति अवतार भक्तिर अवतार से भक्त अवतार नारद मुनि से कंसाय कंस पाखु जाए पहुँचीगले कंस प्रति आह वर्तमान यही कहे वर्तमान नारद कहे कंस को अरिष्टासुर हत्या हला वर्तमान नारद जाए पहुँचीगले नारायण नारायण कही पहुँचीगले मथुरा पहुँचीगले नारायण देवदर्शन तांकर दर्शन दर्शन पवित्र कर एतमार गुण गंगार परस हेले पश्चात पावन गंगा को दर्शन कले पवित्र कथा कह जाए ना गंगार परस हेले गंगार स्नान करिया पड़िबो स्नान कला परे जाई जाने पवित्र हबो किंतु साधु कर ये हो महानता जे साधु को केवल दर्शन कले ये आम गौरमोहन प्रभु आ दर्शन करदे जन पवित्र हो दर्शन पवित्र कर ये तुम्हार गुण गुरुदेव प्रभुपाद महाराज केवल दर्शन करदे जन पवित्र हो साधुर गुण यही भाव रही दर्शन पवित्र कर ये तुम्हार गुण तेणु नारद देवदर्शन आज पहुँचीगले कंस पाखे पहुँचीगले राजा पाखे पहुँचीगले तेणु पर श्लोक कहु ये श्लोक बहुत प्रकार रही कौन जो परपट रही ये जो दिन हत्या करते हरिष्टासुर को आम कत आग पूर्व कही सारी तेणु आम विस्तार कहवा ना कि विस्तार परपट रही से दिन प्रकृतर था कार्तिक मास कृष्णपक्ष अष्टमी तिथि जहाँ को बहुलाष्टमी तिथि कह जाए से बहुलाष्टमी तिथि रे भगवान जो अरिष्टासुर को बद्ध कले से कौन हला ना भगवान अरिष्टासुर को बद्ध करने पूर्व से नियमित जो रासलीला रही से रासलीला जोग देवाई जाऊते रासलीला करने जाऊते कि अरिष्टासुर आसवर वर्तमान सब तक रासलीला बंद हो गला बाधाप्राप्त होगा एवं जोबले भगवान अरिष्टासुर को बद्ध कले बद्ध कला पुणी जो भगवान जाऊँच गोपी मान पाख को रासलीलाई जाऊँच राधा और कृष्ण मध्य यह सबू कथबार्ता परिहासमूलक कथा कथोपकथन हो कौन ये सब वर्णना कर 20 श्लोक वर्णना कर विभिन्न अन्य शास्त्र मानक सब कह तेणु राधारणी कौश निरीह गोपी मैंने कहले आहा कृष्ण बर्तमान तुम्हें आम को छुना कहीं तुम्हें वृष घातक ଗୋଟେ କ'ଣ ବୃଷଭକୁ ତୁମେ ହତ୍ୟା କଲ, ଯଦି ଯଦିଓ ଅରିଷ୍ଟ ଥିଲା ଏକ ଭୟଙ୍କର ଅସୁର, ତଥାପି ସେ ଏକ ବୃଷଭ ଥିଲା। ତେଣୁ ଦେବରାଜ ଇନ୍ଦ୍ର ଯେପରି ବୃତାଶ୍ରକୁ ବଦ୍ଧ କଲା ପରେ ପ୍ରାୟଶ୍ଚିତ କରିଥିଲେ, ତୁମକୁ ତାହା କରିବାକୁ ହେବ। କିନ୍ତୁ ତ୍ରିଭୁବନର ପ୍ରତ୍ୟେକ ତୀର୍ଥ ଭ୍ରମଣ କରିବାର କୁଚ୍ଚର ସାଧନ ନକରି କିପରି ତୁମେ ନିଜକୁ ଶୁଦ୍ଧ କରିବ? ତେଣୁ ଭଗବାନ କହିଲେ, ମୋତେ କାହିଁକି ସାରା ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ହେବ? ମୁଁ ବର୍ତ୍ତମାନ ସମସ୍ତ ଅଗଣିତ ତୀର୍ଥସ୍ଥାନକୁ ଏଠାକୁ ନେଇ ଆସି ଏଠାରେ ସ୍ନାନ କରିବି, କେବଳ ଦେଖ। ଏତିକି କହି ଭଗବାନ ମୁକୁନ୍ଦ ଭୂମିକୁ ଗୋଇଠିରେ ଆଘାତ କଲେ। ଗୋଇଠିରେ ଆଘାତ କଲେ କୁଣ୍ଡଟେ ହୋଇଗଲା। ପାତାଳ ପ୍ରବେଶରୁ ଆଗତ ଏହା ହେଉଛି ଭୋଗଦେବୀ ନଦୀର ଜଳ। ଆଉ ବର୍ତ୍ତମାନ ଭୋଗଦେବୀ କହିଲେ ଇଏ ଯେଉଁ ଗଙ୍ଗା, ଗଙ୍ଗାଦେବୀଙ୍କୁ ପାତାଳରୁ, ସେଇଟା ତାଙ୍କ ନାମ ହେଉଛି ଭୋଗଦେବୀ। ତେଣୁ ସିଏ ଆସି ପହଞ୍ଚିଛନ୍ତି, ଏଇ ନଦୀରେ ଆସିଛନ୍ତି, ଏଇ କୁଣ୍ଡରେ ଆସିଛନ୍ତି। ଆଉ ବର୍ତ୍ତମାନ ଏ ତୀର୍ଥସ୍ଥାନ ମାନେ ତୁମେ ସମସ୍ତେ ଏଠାକୁ ଆସ। ପରମେଶ୍ୱର ଭଗବାନ ଏଇ ସମସ୍ତ କଥା ଯେତେବେଳେ କହିଲେ, ସେତେବେଳେ ସମସ୍ତ ତୀର୍ଥସ୍ଥାନ ଗୁଡ଼ିକ ସେଠାକୁ ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। କୃଷ୍ଣ ତାପରେ ଗୋପୀମାନଙ୍କ ଉଦ୍ଦେଶ୍ୟରେ ନିମ୍ନୋକ୍ତ ଭାବେ କହିଲେ, କ୍ଷୀରବ୍ଧିର ଅସ୍ମି ଶୁଣୁ, ଗୋପୀମାନେ କହିଲେ କ'ଣ ନା, ସର୍ବୋତ୍ତମ ତୀର୍ଥସ୍ଥାନ ମାନେ ସବିନୟରେ କୃତାଞ୍ଜଳି ପୁଛି କହିଲେ। ସମସ୍ତେ ସବୁ ତୀର୍ଥମାନେ ମୂର୍ତ୍ତିମନ୍ତ ହୋଇକରି କହୁଛନ୍ତି, ଭଗବାନ କହୁଛନ୍ତି, ମୁଁ ହେଉଛି ଲବଣ ସମୁଦ୍ର, ମୁଁ ହେଉଛି କ୍ଷୀର ସମୁଦ୍ର, ମୁଁ ହେଉଛି ଅମର ଦୀର୍ଘିକା, ସ୍ୱଣପି ମୁଁ ହେଉଛି ସ୍ୱଣ ନଦୀ, ମୁଁ ହେଉଛି ସିନ୍ଧୁ ନଦୀ, ମୁଁ ହେଉଛି ତାମ୍ରପର୍ଣ୍ଣି, ମୁଁ ହେଉଛି ପବିତ୍ର ସ୍ଥାନ ପୁଷ୍କର, ମୁଁ ହେଉଛି ସରସ୍ୱତୀ ନଦୀ, ଆଉ ଆମେମାନେ ହେଉଛି ଗୋଦାବରୀ, ଯମୁନା ଓ ରେବା ନଦୀ, ଆଉ ଏମାନେ ନଦୀଗୁଡ଼ିକର ସଙ୍ଗମସ୍ଥଳ ପ୍ରୟାଗ। ଏହି ଆମ ଜଳରାଶିକୁ ଦେଖ। ତେଣୁ ଭଗବାନ ଏହିଭଳି ଭାବରେ ସ୍ନାନ କରି ନିଜକୁ ଶୁଦ୍ଧ କରିବା ପରେ ହରି ଯଥେଷ୍ଟ ଗର୍ବିତ ହୋଇ ଉଠି କହିଲେ, ସମସ୍ତ ବିଭିନ୍ନ ତୀର୍ଥସ୍ଥାନରେ ସମନ୍ୱୟରେ ମୁଁ ଏକ କୁଣ୍ଡ ଉତ୍ପନ୍ନ କରିଛି, କିନ୍ତୁ ତୁମ୍ଭେ ଗୋପୀମାନେ ବ୍ରହ୍ମାଙ୍କ ସନ୍ତୋଷ ବିଧାନ ପାଇଁ ଏହି ପୃଥିବୀରେ କେବେ ବି କୌଣସି ଧର୍ମୀୟ କର୍ତ୍ତବ୍ୟ ପାଳନ କରିନାହଁ। ସେତେବେଳେ ଶ୍ରୀମତୀ ରାଧାରାଣୀ ତାଙ୍କ ସଖୀମାନଙ୍କୁ ଉଦ୍ଦେଶ୍ୟ କରି ଏପରି କହିଲେ, ରାଧାରାଣୀ କହୁଛନ୍ତି, ମୁଁ ଅବଶ୍ୟ ଏହାଠାରୁ ଏକ ମନୋହର କୁଣ୍ଡ ସୃଷ୍ଟି କରିବି, ତେଣୁ ଚାଲ କାର୍ଯ୍ୟରେ ଲାଗିଯିବା। ଏହି ସମସ୍ତ କଥା ଶୁଣି ଗୋପୀମାନେ ଦେଖିଲେ, ଶ୍ରୀକୃଷ୍ଣଙ୍କର କୁଣ୍ଡର ଠିକ୍ ପଶ୍ଚିମ ଦିଗରେ ଅରିଷ୍ଟାସୁର କ୍ଷୁର ଦ୍ୱାରା ଏକ ସ୍ୱଳ୍ପ ଗଭୀର ଗର୍ତ୍ତ ଖୋଳା ହୋଇ ରହିଛି। ଅରିଷ୍ଟାସୁର ଆସିଥିଲା ନା, ସେହିପଟେ ଆସିଥିଲା, ସବୁ କ୍ଷୁର ସବୁ ଭୂମିକୁ ବିଦୀର୍ଣ୍ଣ କରିଦେଇଥିଲା, ତେଣୁ ତା'ର ଗୋଟେ କ୍ଷୁରରେ ଗର୍ତ୍ତ କିଛି ହେଇଛି। କେଉଁଠି ହେଇଛି ନା, କୃଷ୍ଣ ଯେଉଁ ରହିଛନ୍ତି ଶ୍ୟାମକୁଣ୍ଡର, ଶ୍ୟାମକୁଣ୍ଡର ଠିକ୍ ପଶ୍ଚିମ ଦିଗରେ, ତେଣୁ ସେଇଠି ଗୋପୀମାନେ କ'ଣ କଲେ ନା, ସେମାନଙ୍କ ହାତ ଦ୍ୱାରା ନରମ କାଦୁଅ ଏକ ଗଦା ହେବ ବାହାର କରି ଗାତଟିକୁ ଖୋଳିବାକୁ ଲାଗିଲେ। ଏବଂ ଏହିପରି ଭାବରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏକ ଦିବ୍ୟ କୁଣ୍ଡ ପ୍ରକାଶ ହେଲା। ସେମାନେ ସେମାନଙ୍କ ଦ୍ୱାରା ତିଆରି ସେ କୁଣ୍ଡଟିକୁ ଦର୍ଶନ କରି କୃଷ୍ଣ ବିସ୍ମିତ ହେଲେ। ସେ କହିଲେ ଯେ, ଖୋଳି ଚାଲ କମଳା ନୟନାମାନେ, ତୁମେ ଓ ତୁମର ସଙ୍ଗିନୀମାନଙ୍କୁ ମୋ କୁଣ୍ଡରୁ ଜଳ ନେଇ ତୁମ କୁଣ୍ଡକୁ ଜଳପୂର୍ଣ୍ଣ କରିବା ଉଚିତ। କିନ୍ତୁ ରାଧା ଉତ୍ତର ଦେଲେ, ନା ନା ନା, ତା ଅସମ୍ଭବ, କାରଣ ତୁମ କୁଣ୍ଡ ଜଳ ତୁମ ଗୋବଧ ହେତୁ ଭୟଙ୍କର ପାପରେ ଦୂଷିତ ହୋଇଛି। ତେଣୁ ଶତକୋଟି କଳସୀ ଦ୍ୱାରା ମାନସ ଗଙ୍ଗାରୁ ଶୁଦ୍ଧ ଜଳ ଆଣିବା ପାଇଁ ମୋର ଅନେକ ଗୋପୀ ସହଚରୀ ଅଛନ୍ତି। ଏହିପରି ଭାବରେ ନିଜସ୍ୱ ଜଳ ଦ୍ୱାରା ମୁଁ ଏହି କୁଣ୍ଡକୁ ପୂର୍ଣ୍ଣ କରିବି, ଏବଂ ଏହିପରି ଭାବରେ ତାହା ସମଗ୍ର ଜଗତରେ ଅତୁଳନୀୟ ଖ୍ୟାତି ଲାଭ କରିବ। ତାପରେ କୃଷ୍ଣ ସମସ୍ତ ତୀର୍ଥସ୍ଥାନର ଏକ ଅନ୍ତରଙ୍ଗ ପାର୍ଷଦ ଦିବ୍ୟ ପୁରୁଷକୁ ଇଙ୍ଗିତ କଲେ। ସହସା ସେହି ପୁରୁଷ କୃଷ୍ଣଙ୍କ କୁଣ୍ଡରୁ ଉତ୍ଥିତ ହୋଇ ଶ୍ରୀ ବୃଷଭାନ କନ୍ୟାଙ୍କୁ ବା ରାଧାରାଣୀଙ୍କୁ ପ୍ରଣତି ନିବେଦନ କରି ଅଶ୍ରୁସିକ୍ତ ନୟନରେ କୃତାଞ୍ଜଳି ପୁଟେ ଭକ୍ତିପୂର୍ଣ୍ଣ ଭାବରେ ତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଆରମ୍ଭ କଲେ। ହେ ଦେବୀ, ଶିବ କିମ୍ବା ଲକ୍ଷ୍ମୀ, ଏପରିକି ସର୍ବଶାସ୍ତ୍ରଜ୍ଞତା ବ୍ରହ୍ମା ସ୍ୱୟଂ ଆପଣଙ୍କ ମହିମା ହୃଦୟଙ୍ଗମ କରିପାରନ୍ତି ନାହିଁ। କେବଳ ମାତ୍ର ମନୁଷ୍ୟଙ୍କର ସକଳ ପ୍ରଚେଷ୍ଟାର ପରମ ଲକ୍ଷ୍ୟ ସ୍ୱରୂପ ଶ୍ରୀକୃଷ୍ଣ ହିଁ ଆପଣଙ୍କ ମହିମା ସମୟ ହୃଦୟଙ୍ଗମ କରିପାରନ୍ତି। ତେଣୁ ଆପଣ ଯେତେବେଳେ ପରିଶ୍ରାନ୍ତ ହୁଅନ୍ତି, ସେତେବେଳେ ଆପଣଙ୍କ ଧର୍ମକୁ ଯେପରି ମାର୍ଜନା କରିପାରିବେ, ସେହି ବିଷୟରେ ସେ ସ୍ୱୟଂ ସୁନିଶ୍ଚିତ ବ୍ୟବସ୍ଥା କରିବାକୁ ଚାହାନ୍ତି। ସେ ସବୁ ସମୟରେ ଅମୃତମୟ ଚାରୁ ଓ ଯୁବକ ଦ୍ୱାରା ଆପଣଙ୍କ ପାଦପଦ୍ମ ଅର୍ଚ୍ଚିତ କରନ୍ତି ଆଉ ନୂପୁର ଦ୍ୱାରା ଶୋଭିତ କରନ୍ତି ଏବଂ ସେ ଆପଣଙ୍କ ପାଦପଦ୍ମ ଅଙ୍ଗୁଳିର ଅଗ୍ରଭାଗର ସନ୍ତୋଷ ଦ୍ୱାରା ହିଁ ନିଜକୁ ପରମ ସୌଭାଗ୍ୟବାନ ମନେ କରି ଆନନ୍ଦ ଅନୁଭବ କରନ୍ତି। ତାଙ୍କ ନିର୍ଦ୍ଦେଶ ସଙ୍ଗେ ସଙ୍ଗେ ତାଙ୍କର ଏକ ପଦାଘାତ ସୃଷ୍ଟି ଏହି ଅତ୍ୟନ୍ତ ସୁନ୍ଦର କୁଣ୍ଡରେ ଆମେ ବାସ କରିବାକୁ ଆସିଛୁ। କିନ୍ତୁ ଏକମାତ୍ର ଆପଣ ଯଦି ଆମମାନଙ୍କ ଉପରେ ସନ୍ତୁଷ୍ଟ ହୋଇ ଆପଣଙ୍କ କୃପା ଦୃଷ୍ଟି ପ୍ରଦାନ କରନ୍ତି ତାହେଲେ ଆମମାନଙ୍କର ଆକାଂକ୍ଷା ବୃକ୍ଷ ଫଳ ଧାରଣ କରିବ। ତେଣୁ ସମବେତ ସବୁ ତୀର୍ଥସ୍ଥାନର ପ୍ରତିନିଧିଙ୍କ ଦ୍ୱାରା କଥିତ ଏହି ପ୍ରାର୍ଥନା ଶ୍ରବଣ କରି ରାଧା ସନ୍ତୁଷ୍ଟ ହୋଇ କହିଲେ, ଦୟାକରି ମୋତେ ତୁମର ବାସନା ଅବଗତ କର। ସେମାନେ ତାପରେ ସରଳ ଭାବରେ କହିଲେ, ଆମେ ଯଦି ଆପଣଙ୍କ କୁଣ୍ଡକୁ ଆଗମନ କରିପାରିବୁ ତାହେଲେ ଆମମାନଙ୍କ ଜୀବନ ସାର୍ଥକ ହେବ, ଏହି ଆଶୀର୍ବାଦ ଆମେ କାମନା କରୁଛୁ। ତେଣୁ ଏଇଭଳି ଭାବରେ ଯେମିତି ଶ୍ୟାମକୁଣ୍ଡରେ ସବୁ ତୀର୍ଥମାନେ ଆସି ପ୍ରବେଶ କରିଥିଲେ, ଏ ରାଧାକୁଣ୍ଡରେ ମଧ୍ୟ ସେଇଭଳି ଭାବରେ ଏହିସବୁ ତୀର୍ଥମାନେ ଆସି ପ୍ରବେଶ କଲେ। ତେଣୁ ମହାନ ଋଷି ରୂପେ ନାରଦ ମୁନି ହୃଦୟଙ୍ଗମ କଲେ ଯେ କୃଷ୍ଣଙ୍କ ବୃନ୍ଦାବନ ଲୀଳା ପ୍ରାୟ ଶେଷ ହୋଇଆସୁଛି। ତେଣୁ ନାରଦ ମୁନି ମଥୁରାକୁ ସହଜ ଭାବରେ କୃଷ୍ଣ ଲୀଳା ସ୍ଥାନାନ୍ତରିତ ହେବା ବିଷୟରେ କଂସ ନିକଟକୁ ଯାଇ ତାହା କହିବାକୁ ଉଦ୍ବିଗ୍ନ ଥିଲେ ଏବଂ ନିମ୍ନକ୍ତ ଭାବେ ତାକୁ ଉଦ୍ଦେଶ୍ୟ କରି କହିବାକୁ ଲାଗିଲେ। ତେଣୁ ଶ୍ୟାମକୁଣ୍ଡ ରାଧାକୁଣ୍ଡ ପ୍ରକଟ ହୋଇଗଲେ, ଜୟ ଶ୍ୟାମକୁଣ୍ଡ ରାଧାକୁଣ୍ଡ କି ଜୟ। ତେଣୁ ଆମର ଗୁରୁଦେବଙ୍କ କୃପାରୁ ଆମେ ମଧ୍ୟ ଏଇଠି ଶ୍ୟାମକୁଣ୍ଡ ରାଧାକୁଣ୍ଡ ପ୍ରାପ୍ତ ହୋଇଛେ। ତାପରେ ବର୍ତ୍ତମାନ ମଥୁରାରେ ପହଞ୍ଚିଗଲେ ନାରଦ। ପହଞ୍ଚିକରି ନାରଦଙ୍କୁ ଯେତେବେଳେ ଦେଖିଲେ, କଂସ ଦେଖିଲେ, ସାଙ୍ଗେ ସାଙ୍ଗେ ସେ ତାଙ୍କୁ ପ୍ରଣାମ କଲେ। ନାରଦ ମୁନି ତାଙ୍କୁ କହିଲେ, ଗୋଟେ ଇମର୍ଜେନ୍ସି କଥା ଅଛି, ଗୋଟେ ଗୁପ୍ତ କଥା ଅଛି କହିଲେ। ତେଣୁ କଂସ ତାଙ୍କୁ ନେଇ ଗୋଟେ ଗୁପ୍ତ ସ୍ଥାନକୁ ନେଇକି ଗଲେ। ସେଠି ତାଙ୍କୁ ସୁନ୍ଦର ଆସନରେ ବସାଇ ତାଙ୍କ ପାଦ ପାଖରେ ବସି ପଚାରିଲେ, ହାତ ଯୋଡ଼ି ପଚାରିଲେ, କ'ଣ ପ୍ରଭୁ କ'ଣ ଚାହୁଁଛନ୍ତି, କ'ଣ କହିବା ପାଇଁ ଚାହୁଁଛନ୍ତି। ତେଣୁ ନାରଦ ମୁନି କହୁଛନ୍ତି, ଯଶୋଦାୟା ସୁତାଂ କନ୍ୟାଂ ଦେବକ୍ୟା କୃଷ୍ଣମେବ ଚ ରାମଂ ଚ ରୋହିଣୀ ପୁତ୍ରଂ ବସୁଦେବେନ ବିଭ୍ୟତା ନ୍ୟସ୍ତୌ ସ୍ୱମିତ୍ରେ ନନ୍ଦେବୈ ଜାଭ୍ୟାନ୍ତେ ପୁରୁଷା ହତଃ। ଦେବକ୍ୟା ଅଷ୍ଟମ ଗର୍ଭତ୍ୱେନ ପ୍ରସିଦ୍ଧାଂ, ତମେ ଜାଣିଥିଲ ଯେ ଦେବକୀଙ୍କର ଅଷ୍ଟମ ଗର୍ଭରେ କନ୍ୟା ହୋଇଥିଲା ନା? ହଁ ନା ନା, କନ୍ୟାଂ ଯଶୋଦାୟା ସୁତାଂ, ସେ କନ୍ୟା ଦେବକୀଙ୍କର ନୁହଁ, ସେ ହେଉଛନ୍ତି ଯଶୋଦାଙ୍କର ସୁତା, ଯଶୋଦାଙ୍କର କନ୍ୟା। ଆହୋ ଯଶୋଦାୟା ସୁତତ୍ୱେନ ପ୍ରସିଦ୍ଧମ୍ ଏବଂ ବର୍ତ୍ତମାନ ଯେଉଁ ଯଶୋଦାଙ୍କର ସୁତ ବର୍ତ୍ତମାନ ରହିଛନ୍ତି କୃଷ୍ଣ ଏବ, ସିଏ ହେଉଛି ପ୍ରକୃତରେ ଦେବକ୍ୟା, ସିଏ ହେଉଛନ୍ତି ଦେବକୀଙ୍କର ପୁତ୍ର ଏବଂ ରୋହିଣୀ ପୁତ୍ର ରାମଚ, ରୋହିଣୀଙ୍କର ପୁତ୍ର ଯେଉଁ ରାମ ରହିଛନ୍ତି ବଳରାମ, ଦେବକ୍ୟା ସପ୍ତମମ ସୁତ ମାହ, ଇଏ ହେଉଛି ଦେବକୀଙ୍କର ସପ୍ତମ ପୁତ୍ର ରାମ। ବିଭ୍ୟତା କହିଲେ, ଭଗବତ ଭୟଗ୍ରସ୍ତେନ, ତୁମକୁ ଭୟ କରି ବସୁଦେବେନ ତୌ ସ୍ୱମିତ୍ରେ ନନ୍ଦେ, ବସୁଦେବ କ'ଣ କଲେ ନା ସେଇ ଦୁଇ ଜଣ ପୁତ୍ରକୁ ନନ୍ଦଙ୍କ ପାଖରେ, ତାଙ୍କର ମିତ୍ର ସିଏ ନନ୍ଦଙ୍କ ପାଖରେ, ମିତ୍ର ସିଏ ନନ୍ଦ ସିଏ ସମୀପେ ତାଙ୍କୁ ନେଇକରି ତାଙ୍କ ପାଖରେ ନ୍ୟସ୍ତଉ ତାଙ୍କୁ ରଖିକରି ଆସିଛନ୍ତି, ରଖିଥଉ। ଜାଭ୍ୟାଂ ଯେଉଁ ରାମ ଏବଂ କୃଷ୍ଣ ଏଇ ଦୁଇ ଜଣଙ୍କ ଦ୍ୱାରା, ତେ ତୁମର କ'ଣ ହେଉଛି ନା ପୁରୁଷା, ତୁମେ ଯେତେ ସବୁ ଅନୁଚରକୁ ପଠାଇଥିଲ, ଯେତେ ସବୁ ଅସୁରଙ୍କୁ ପଠାଇଥିଲ, ସେମାନେ ସବୁ ହତାହା, ସମସ୍ତେ ବିନଷ୍ଟ ହେଲେ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ନାରଦ ମୁନି, କୁହାଯାଉଛି ଯେ କଂସକୁ ବିଶ୍ୱାସ କରାଇ ଦିଆଯାଇଥିଲା ଯେ କୃଷ୍ଣ ଯଶୋଦାଙ୍କ ପୁତ୍ର ଆଉ ଦେବକୀଙ୍କ ଅଷ୍ଟମ ସନ୍ତାନ ଥିଲା ଏକ କନ୍ୟା। ଦେବକୀଙ୍କ ଅଷ୍ଟମ ସନ୍ତାନର ପରିଚୟ କଂସ ନିକଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏକ ଭବିଷ୍ୟତବାଣୀରେ କୁହାଯାଇଥିଲା ଯେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ତାକୁ ହତ୍ୟା କରିବେ। ଏଠାରେ ନାରଦ କଂସକୁ ଅବହିତ କରାଉଛନ୍ତି ଯେ ଭୟଙ୍କର କୃଷ୍ଣ ହେଉଛନ୍ତି ଅଷ୍ଟମ ସନ୍ତାନ, ଆଉ ଏହିପରି ଭାବରେ ସୂଚିତ କରୁଛନ୍ତି ଯେ ଭବିଷ୍ୟତବାଣୀକୁ ଗୁରୁତ୍ୱ ସହକାରେ ଗ୍ରହଣ କରିବା ଉଚିତ। ଏହି ତଥ୍ୟ ଅବଗତ ହୋଇ କଂସ ଅବଶ୍ୟ ବର୍ତ୍ତମାନ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ତା'ର ସମସ୍ତ ଶକ୍ତି ପ୍ରୟୋଗ କରିବ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଇଏ ଯେଉଁ ଦେବକୀଙ୍କର ପୁତ୍ର, ତୁମେ ଯେଉଁ ଭାବୁଥିଲ ଦେବକୀଙ୍କର କନ୍ୟା ସିଏ ମୁଁ ତାଙ୍କୁ ହତ୍ୟା କରି, ସେ ଦୁର୍ଗା ଦେବୀ ସେ କହିଥିଲେ ନା ତୁମର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମଗ୍ରହଣ କରିଛନ୍ତି, ତେଣୁ ସମସ୍ତେ ଜାଣିଛନ୍ତି ତାଙ୍କର ପୁତ୍ର ହେଉଛନ୍ତି କୃଷ୍ଣ, ବେଇ ପ୍ରସିଦ୍ଧମ ଏବ ଏସବୁ ପ୍ରସିଦ୍ଧ ହୋଇଯାଇଛି, କିନ୍ତୁ ତୁମେ କେବଳ ତୁମେ ଏବଂ ମୁଢ଼ା ନ ଜାଣନ୍ତି, ତୁମେ ମୂର୍ଖ ତୁମେ ଜାଣିପାରୁନାହଁ ତାଙ୍କର ପୁତ୍ର ହେଉଛନ୍ତି କୃଷ୍ଣ। ନା କୃଷ୍ଣ ସେଠି କେମିତି ପହଞ୍ଚିଲେ, ନା ବସୁଦେବ ନା ତୁମେ ଭୟ ତୁମକୁ ଭୟ କରି ବସୁଦେବ ନେଇକି ରଖିକି ଆସିଛି, ତାଙ୍କର ମିତ୍ର ନନ୍ଦଙ୍କ ପାଖରେ ରଖିକି ଆସିଛି, ନା ଏଭଳି କଥା କେମିତି କଲେ, କେମିତି ନେଲେ ସିଏ ବଳରାମଙ୍କୁ କୃଷ୍ଣଙ୍କୁ କେମିତି ନେଲେ, ବଳରାମଙ୍କୁ ନେଇନାହାନ୍ତି କିଏ ବସୁଦେବ ବଳରାମଙ୍କୁ ନେଇନାହାନ୍ତି, କିନ୍ତୁ ନାରଦମୁନି କହିଲେ, କାହିଁକି କହିଲେ ଆମେ କହିବା କ'ଣ ପାଇଁ କହିଲେ ଏ କଥା। ତେଣୁ ଯେତେବେଳେ ଏହିଭଳି ଭାବରେ କହିଲେ ବସୁଦେବ ଏତେ ସତ୍ୟବାଦୀ ଥିଲେ, ବସୁଦେବ ମୁଁ ତାଙ୍କ କଥାକୁ ବିଶ୍ୱାସ କରି ଛାଡ଼ିଦେଲି, ନହେଲେ ମୁଁ ସେଇଦିନ ହତ୍ୟା କରିଦେଇଥାନ୍ତି ଦେବକୀକୁ, ସେଇଦିନ ହତ୍ୟା କରିଦେଇଥାନ୍ତି। ମୋତେ ପ୍ରତିଜ୍ଞା କରି କହିଲା ସବୁ ପୁତ୍ରକୁ ମୋ ପାଖରେ ସମର୍ପଣ କରିବ, ନେଇ ଗୋଟେ ପୁତ୍ରକୁ ନେଇକି ଛାଡ଼ିଦେଇ ଆସିଲାଣି ସେଠି ନନ୍ଦଙ୍କ ପାଖରେ, ଏତେ ମିଥ୍ୟାବାଦୀ ସିଏ। ତେଣୁ ନିଶମ୍ୟ ତତ୍ ଭୋଜ ପଧି କୋପାତ୍ ପ୍ରଚଳିତେନ୍ଦ୍ରିୟ ନିଶାତମ ଅସୀମ ଆଦତ୍ତ ବସୁଦେବ ଜିଘାଂସୟା। ତେଣୁ ଭୋଜପତି ଯେ କଂସ ଭୋଜବଂଶରେ ସେ ହେଉଛନ୍ତି ମୁଖ୍ୟ ଥିଲେ, ତଂ ନାରଦ ବଚନକୁ ଶ୍ରବଣ କରିକି ନିଶମ୍ୟ କରି ଶ୍ରବଣ କରି କୋପାତ୍ ତାଙ୍କର କ୍ରୋଧ ଆସିଗଲା, ଏଭଳି ଘଟଣା। ତେଣୁ ପ୍ରଚଳିତେନ୍ଦ୍ରିୟ ଇନ୍ଦ୍ରିୟମାନେ ତାଙ୍କର ବହୁତ ପ୍ରବଳ ବେଗରେ କ୍ଷୁଭୂତ ହେବା ପାଇଁ ଆରମ୍ଭ କଲା, ଚଞ୍ଚଳ ଇନ୍ଦ୍ରିୟ ସନ୍ ବସୁଦେବ ଜିଘାଂସୟା। ତେଣୁ ସାଙ୍ଗେ ସାଙ୍ଗେ ସେ ବସୁଦେବଙ୍କୁ ହତ୍ୟା କରିବା ପାଇଁ ହଁ ତୁ ମିଛା ନିଶାଆତମ ଗୋଟେ ତୀକ୍ଷ୍ଣ ଅସିଂ କହିଲେ ଖଡ଼ଗ ଆଦତ ସାଙ୍ଗେ ସାଙ୍ଗେ ଗୋଟେ ତୀକ୍ଷ୍ଣ ଖଣ୍ଡା ଖଡ଼ଗ ଗୋଟେ ଧାରଣ କଲେ ହତ୍ୟା କରିବା ପାଇଁ ବସୁଦେବଙ୍କୁ। ନାରଦ ସେଠି ବସିଛନ୍ତି, ସେଇ ଯେଉଁ ଗୁପ୍ତ ଘରେ କଥା ହେଉଥିଲେ ସେ ଘରେ ସବୁ ଖଣ୍ଡା ଫଣ୍ଡା ସବୁ ରହିଥିଲା, ଅସ୍ତ୍ରଶସ୍ତ୍ର ସବୁ ରହିଛି ଅସ୍ତ୍ରାଗାର ସବୁ, ତେଣୁ ଗୋଟେ ତୀକ୍ଷ୍ଣ ଖଣ୍ଡା କାଢ଼ିକରି ଧରିଲେ ବସୁଦେବଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଗଲେ, ସାଙ୍ଗେ ସାଙ୍ଗେ ହତ୍ୟା କରିଦେବେ ଏଇଭଳି ଭାବରେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଭୋଜପତି ଯେଉଁ କୁହାଗଲା, ଭୋଜପତି କୁହାଗଲା ନା ନିଶମ୍ୟ ତତ୍ ଭୋଜପତି, ଭୋଜପତି ଅର୍ଥ ହେଉଛି ଖାଲି ଭୋଜନଟା ଭଲ ଭାବରେ ଜାଣିଛନ୍ତି, ଶ୍ରେଷ୍ଠ ଇତି ଭବାସିତ୍ୱେନ ଅଳ୍ପ ବୁଦ୍ଧି ଇତି। ତେଣୁ ଭୋଜପତେ କହିବାର ଉଦ୍ଦେଶ୍ୟ, ସୁଖଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ଭୋଜପତି କହିବାର ଉଦ୍ଦେଶ୍ୟ ହେଉଛି ସେ ଭୋଜନ ଠିକ ଭାବରେ ଭଲ ଜାଣିଛନ୍ତି କେମିତି ଭୋଜନ କରିବାକୁ ପଡ଼ିବ ଭୋଜନ ଭୋଜପତି। ତେଣୁ ଅଳ୍ପ ବୁଦ୍ଧି, ଯଦି ବହୁତ ଖାଇବ ଜଣେ ଖାଇବା ପାଇଁ ଖାଲି ରହିବ ତାହେଲେ ସେ କ'ଣ ତା'ର ଅଳ୍ପ ବୁଦ୍ଧି, ସେ ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ନୁହଁ ଖାଇବା ପାଇଁ। ଆମର ଗୋଟେ କଥା ଅଛି, ମ୍ୟାନ୍ ଇଟ୍ସ ଟୁ ଲିଭ୍ ଅର୍ ଲିଭ୍ସ ଟୁ ଇଟ୍, ମନୁଷ୍ୟ ବଞ୍ଚିବା ପାଇଁ ଖାଉଛି ନା ଖାଇବା ପାଇଁ ବଞ୍ଚୁଛି, କ'ଣ କୁହନ୍ତୁ ଗୌରମୋହନ ପ୍ରଭୁ କୁହନ୍ତୁ, ମନୁଷ୍ୟ ବଞ୍ଚିବା ପାଇଁ ଖାଉଛି ନା ଖାଇବା ପାଇଁ ବଞ୍ଚୁଛି, ହେ କିନ୍ତୁ ସେଇଟା ଲୋକମାନେ ଜାଣନ୍ତି ନାହିଁ। ଏ ଭୋଜପତି ପରା ଇଏ କେବଳ ଆହାର କେବଳ ଲକ୍ଷ୍ୟ ହେଉଛି କେମିତି ଭଲ ଆହାର ନିଦ୍ରା ଭୟ ମୈଥୁନଙ୍କ ସାମାନ୍ୟ ଏତତ୍ ପଶୁଭି ନାରାୟଣା ଧର୍ମ ହି ତେଷାଂ ଅଧିକ ବିଶେଷ ଧର୍ମେଣ ହିନା ପଶୁଭି ସମାନା। ଶତକଡ଼ା ଅନେଶ୍ୱତ ଭାଗ ଲୋକ ପଶୁ ସ୍ତରରେ ଅଛନ୍ତି, ତେଣୁ ସେମାନେ ବଞ୍ଚିଛନ୍ତି କ'ଣ ପାଇଁ ନା ଖାଇବା ପାଇଁ, ଖାଇବା ପାଇଁ ବଞ୍ଚିଛନ୍ତି। କିନ୍ତୁ ଖୁବ୍ ଗଚିତ ଲୋକ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, ବଞ୍ଚିବା ପାଇଁ ଖାଦ୍ୟ ଗ୍ରହଣ କରୁଛନ୍ତି, ଯେତିକି ଦରକାର ସେତିକି ନେଉଛନ୍ତି। କିନ୍ତୁ ଅଧିକାଂଶ ଲୋକ କେମିତି ଭଲ ସୁନ୍ଦର ଭାବରେ ଖାଇବା, ସେଇଥିରେ ହିଁ ତାଙ୍କର ଜୀବନ ଚାଲିଯାଉଛି। କେମିତି ଭଲ ଖାଇବା, ଭଲ ପିନ୍ଧିବା, ଭଲ ଏଇସବୁଥିରେ ଏ ଶରୀର ସମ୍ବନ୍ଧ ଚିନ୍ତାରେ ତାଙ୍କର ଜୀବନ ଚାଲିଯାଉଛି। ତେଣୁ ସୁଖଦେବ ଗୋସ୍ୱାମୀ ଏଇଠି ଭୋଜପତି ଶବ୍ଦ ଯେଉଁ କହୁଛନ୍ତି, ତା'ର ଉଦ୍ଦେଶ୍ୟ ହେଉଛି ଇଏ ଅଳ୍ପ ବୁଦ୍ଧି ସମ୍ପନ୍ନ। ଖାଇବାର ତ ରହିଲା ସବୁବେଳେ ମନ, ଆଉ କେମିତି ଖାଇବା, ଭଲ ଖାଇବା ଆଉ ମାଛ ମାଂସ କରିକିରି। ତେଣୁ ଏଠି ଯେଉଁ କାହିଁକି କହିଲେ ପ୍ରକୃତ ନାରଦ ମୁନି ଯେଉଁ କହିଲେ ଯେ କ'ଣ ବସୁଦେବ ରାମକୁ ମଧ୍ୟ ନେଇକିରି ବଳରାମକୁ ମଧ୍ୟ ନେଇକି ଛାଡ଼ିକିରି ଆସିଛନ୍ତି ନନ୍ଦ ପାଖରେ, ପ୍ରକୃତ ବଳରାମକୁ ସେ ନେଇନଥିଲେ। ଇଏ କାହିଁକି କହିଲେ ନାରଦ ମୁନି ଏକଥା କାହିଁକି କହିଲେ ନା, ହରିଶ୍ରୀ ଜଣେ ଟୀକାକାର ଅଛନ୍ତି, ସେ କହିଲେ ବିନା ରାମ କୃଷ୍ଣ ଗମନ ମିହ ଚେତ୍ ମୁଷ୍ଟିକ ବଧୋ ନ କୁଟସ୍ୟାପି ସ୍ୟାତ୍। ସ ତୁ ଉଭୟ ହନ୍ତେ ଇତି ଅଜଲିପି। ନାରଦ ମୁନି ଜାଣିଛନ୍ତି ଅଜଲିପି, ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ସେ ସବୁ ବିଧାତା ସବୁ ଲିଖି ଦେଇଛନ୍ତି କ'ଣ ହେବ କ'ଣ ନାହିଁ, ତେଣୁ ସେଇଟାକୁ କୁହନ୍ତି ଅଜଲିପି। ଅଜଲିପି ଅଜ କହିଲେ ବ୍ରହ୍ମା ଲେଖିକି ରଖିଛନ୍ତି, ନାରଦ ମୁନି ତ ରହିଛନ୍ତି ପିତାଙ୍କ ପାଖରେ ରହିଛନ୍ତି, ବ୍ରହ୍ମାଙ୍କର ଅଜଲିପିକୁ ଦେଖିଲେ କ'ଣ ସବୁ ରହିଛି, ତାଙ୍କର ଷ୍ଟୋର ରହିଛି, ଭାଗ୍ୟ କ'ଣ ରହିଛି। ତେଣୁ ଏଠି ଲେଖା ହେଇଛି ଯେ ବିନା ରାମ କୃଷ୍ଣ ଗମନ ମିହ ଚେନ୍ ନ ମୁଷ୍ଟିକ ବଧୋ। ମୁଷ୍ଟିକ ଚାଣୁର ଏମାନେ ଯେଉଁ ରହିଛନ୍ତି ଅଷ୍ଟମଲ ରହିଛନ୍ତି, ଅଷ୍ଟମଲ ଭିତରୁ ମୁଷ୍ଟିକ କୁଟ ଏମାନେ ଭଗବାନ ବଳରାମ ତାଙ୍କୁ ବଦ୍ଧ କରିବେ, ଏଇଟାକୁ କୃଷ୍ଣ ବଦ୍ଧ କରିବେ ନାହିଁ, ଏଇଟା ଜାଣିଛନ୍ତି ସେ। ଅଜଲିପି ଲେଖା ହେଇଛି ସେଇଟା ବ୍ରହ୍ମା ଲେଖିଛନ୍ତି, ତେଣୁ ତାଙ୍କୁ ଏଇଭଳି ଭାବରେ କହିବାକୁ ପଡ଼ିଲା। ଯଦି ଖାଲି କହିଥାନ୍ତେ କୃଷ୍ଣ ହେଉଛନ୍ତି ତାଙ୍କର ଅଷ୍ଟମ ଗର୍ଭ, ସେ ବସୁଦେବ ନେଇକି ଛାଡ଼ିକିରି ଆସିଛନ୍ତି, ତାହେଲେ ସେ କୃଷ୍ଣଙ୍କୁ ଆଣିବା ପାଇଁ ଚିନ୍ତା କରିଥାନ୍ତେ। କିନ୍ତୁ ଏଠି ରାମ ଯେଉଁ ଶବ୍ଦ ବ୍ୟବହାର କରାଗଲା, ତେଣୁ ସେ ଦୁଇ ଜଣ ଯାକୁ ଆଣିବା ପାଇଁ ଚିନ୍ତା କରିବେ କଂସ, ସେଇଥିପାଇଁ ଏଇଭଳି ଭାବରେ ନାରଦ ମୁନି ଏଇଟାକୁ କହିଛନ୍ତି। ବସୁଦେବ ଯଦିଓ ବଳରାମକୁ ନେଇକି ଛାଡ଼ିକିରି ଆସିନାହାନ୍ତି, କିନ୍ତୁ ସିଏ କହିଲେ ସେଇଭଳି ଭାବରେ ବିଭ୍ୟତାଂ ରାମ କୃଷ୍ଣ ଏଇ ଦୁଇଜଣଙ୍କୁ ରଖିକିରି ଆସିଛନ୍ତି ବୋଲି ସେ କହିଲେ ନାରଦ ମୁନି। ରାମଙ୍କ ରୋହିଣୀ ପୁତ୍ର ବସୁଦେବ ବିଭ୍ୟତା, କୃଷ୍ଣ ଏବଂ ରାମ ଦୁଇଜଣଙ୍କୁ ବସୁଦେବ ନେଇକିରି ତାଙ୍କର ମିତ୍ର ନନ୍ଦଙ୍କ ପାଖରେ ଛାଡ଼ିକିରି ଆସିଛନ୍ତି, ଏ କଥା କହିଥିଲେ। କାରଣ ଅଜଲିପି ବ୍ରହ୍ମାଙ୍କର ଲେଖାକୁ ସେ ପଢ଼ିଛନ୍ତି ଯେ ମୁଷ୍ଟିକ ଏବଂ କୁଟ ଏଇ ଦୁଇଜଣ ବଳରାମଙ୍କ ଦ୍ୱାରା ହତ ହେବେ, ସେଇଥିପାଇଁ ସେ ଏଇଭଳି ଭାବରେ ବଳରାମ କଥା କହିଲେ। ବସୁଦେବ ଛାଡ଼ିକିରି ଆସିଛନ୍ତି, ବସୁଦେବଙ୍କର ପୁତ୍ର। ତେଣୁ ଏଇଭଳି ଭାବରେ ଯେତେବେଳେ ଉଦ୍ୟତ ହେଉଛନ୍ତି ସେତେବେଳେ କ'ଣ ହେଉଛି ନା, ନିବାରିତ ନାରଦେନ ତତ୍ସୁତ ମୃତ୍ୟୁମାତ୍ମନ ଜ୍ଞାତ୍ୱା ଲୋହମୟୀ ପାଶୈ ବବନ୍ଧ ସହବାର୍ଯ୍ୟା। ଯେତେବେଳେ କଂସ ଖଡ଼ଗ ଧରି ତୀକ୍ଷ୍ଣ ଖଡ଼ଗ ଧରି ବାହାରିଲା, ବସୁଦେବଙ୍କୁ ହତ୍ୟା କରିବା ପାଇଁ ଉଦ୍ଦେଶ୍ୟରେ ବାହାରିଛି, ନାରଦ ମୁନି ଜାଣିଛନ୍ତି କ'ଣ କହିଲେ କ'ଣ ହେବ, ତେଣୁ ନାରଦ ମୁନି ନିବାରଣ କଲେ। ନିବାରିତ ନାରଦେନ ଅଥ ନାରଦେନ ନିବାରିତ ବସୁଦେବେ ହତ ତୌ ପଳାୟତାଂ ଅତୋ ନ ବଧ୍ୟତା ମିତି ବଧତା ନାରଦେନ ନିବାରିତ। ନାରଦ ମୁନି ପଚାରିଲେ କୁଆଡ଼େ ଯାଉଛ କଂସ ଖଡ଼ଗ ଧରିକିରି, ନା ମୁଁ ବର୍ତ୍ତମାନ ଯାଇକି ବସୁଦେବଙ୍କୁ ବଧ କରିବି। ନା ତୁମେ ଏକ ନମ୍ବର ମୂର୍ଖ ତୁମେ ପ୍ରକୃତରେ, ଯଦି ବସୁଦେବଙ୍କୁ ହତ୍ୟା କରିବ କ'ଣ ଅସୁବିଧା ହେବ ଜାଣିଛ ତ, କ'ଣ ଅସୁବିଧା ହେବ? ନା, ତୁମେ ଯଦି ବସୁଦେବଙ୍କୁ ହତ୍ୟା କରିଦେବ ତାହେଲେ ତୁମର ଯେଉଁ ଯିଏ ତୁମକୁ ଯିଏ ହତ କରିବେ କୃଷ୍ଣ ରାମ ଏମାନେ ତୁମେ ଆଉ ଧରିପାରିବ ନାହିଁ, ସେମାନେ ପଳେଇବେ, ଲୁଚିକିରି ପଳେଇବେ, ତୁମେ ଧରିପାରିବ ନାହିଁ। ତେଣୁ ଏଇଭଳି ଭାବରେ ନିବାରଣ ଯେତେବେଳେ କଲେ ସ କଂସ କ'ଣ କଲା ନା ତତ୍ ସୁତୌ ତୟୋ ଦେବକୀ ବସୁଦେବ ୟୋ ସୁତୌ ରାମକୃଷ୍ଣ ତାଙ୍କର ଯେଉଁ ଦୁଇ ପୁତ୍ର ଅଛନ୍ତି ଆତ୍ମନଃ ସ୍ୱସ୍ୟ ମୃତ୍ୟୁ ସେ ରାମକୃଷ୍ଣଙ୍କ ଦ୍ୱାରା ଯେଉଁ ତୁମେ ମୃତ୍ୟୁବରଣ କରିବ ତୁମେ ତାଙ୍କୁ ହତ୍ୟା କରିପାରିବ ନାହିଁ, ସେ ପଳେଇଯିବେ କୁଆଡ଼େ ମରଣ ହେତୁ ଜ୍ଞାତା ଭାର୍ଯ୍ୟା। ତେଣୁ ଏଇଭଳି ଭାବରେ କହିବାରୁ ତାହେଲେ କ'ଣ କରିବା ବର୍ତ୍ତମାନ ନା ତାଙ୍କୁ ବନ୍ଦୀ କର, ଏଇଭଳି ଭାବରେ ନାରଦ ମୁନି ଉପଦେଶ ଦେଲେ। ତେଣୁ ଏକଥା ଜାଣିକରି ଭାର୍ଯ୍ୟା ମାନେ ଦେବକୀଙ୍କ ସହ ତଂ ବସୁଦେବଂ ଲୋହମୟୀ ପାସେଇ ଖାଲି ବନ୍ଦୀ କଲେ ନାହିଁ, ଜେଲଖାନା ଭିତରେ ଛାଡ଼ିଦେଲେ ନାହିଁ, ଲୋହ ବନ୍ଧନରେ ତାଙ୍କୁ ହାତ ଦ୍ୱାରା ହାତ ଗୋଡ଼ ଇତ୍ୟାଦି ଶୃଙ୍ଖଳେଇ ବବନ୍ଧ ବନ୍ଦୀ କରି ରଖିଲେ। କାରଣ ସେ ଆଶ୍ଚର୍ଯ୍ୟ ହେଉଛି, ମୁଁ ତ ସବୁ ବନ୍ଦୀ ଘରେ ଥିଲେ କେମିତି ସେ ନେଇ ଛାଡ଼ିଲା? ଆନକ ଧୁନ୍ଧୁବି ସିଏ ଆନକ ଧୁନ୍ଧୁବି କହିଲେ ତାଙ୍କର ବହୁତ ଶକ୍ତି ରହିଛି, ଜନ୍ମବେଳେ ଦେବତାମାନେ ବଜାଉଥିଲେ ବାଦ୍ୟ ବଜାଉଥିଲେ, ସେଥିପାଇଁ ତାଙ୍କର ନାମ ହେଉଛି ଆନକ ଧୁନ୍ଧୁବି, ବସୁଦେବଙ୍କର ନାମ ହେଉଛି ଆନକ ଧୁନ୍ଧୁବି। ତେଣୁ ତାଙ୍କର କିଛି ଶକ୍ତି ରହିଛି, କିଛି ମ୍ୟାଜିକ୍ ଯାଦୁ କିଛି ରହିଛି, ଯାହାଫଳରେ କି ଜେଲ୍ ବନ୍ଦ ହେଲେ ମଧ୍ୟ ଖୋଲି ଦେଇକରି ସେ ପଳେଇଯାଇଛି। ତେଣୁ ଲୋହମୟ ଇଏରେ ବନ୍ଧନରେ ତାକୁ ବନ୍ଦୀ କରି ରଖିଲେ କୃଷ୍ଣ ଏବଂ ତାଙ୍କର ବସୁଦେବ ଏବଂ ତାଙ୍କର ପତ୍ନୀ ଦେବକୀଙ୍କୁ ବନ୍ଦୀ କରି ରଖିଲେ। ତେଣୁ ଏଠି କୁହାଯାଉଛି ନିବାରିତ, ଶ୍ରୀଦର୍ଶନ କହୁଛନ୍ତି ନିବାରିତ ଇତି କହିଲେ ହତେ ବସୁଦେବେ ତୋ ପଳାୟତ୍ତମ ଅତୋ ବଧ୍ୟତାମ ଇତି ମନ୍ତ୍ରଂ ବଧତା ନାରଦେନ ନିବାରିତ ଇତି। ତୁମେ ଯଦି ବର୍ତ୍ତମାନ ବସୁଦେବଙ୍କୁ ହତ୍ୟା କରିବ ତାହେଲେ ସେମାନେ ରାମକୃଷ୍ଣ ପଳେଇଯିବେ ବର୍ତ୍ତମାନ, ତେଣୁ ଏଇ ମନ୍ତ୍ର ପ୍ରଦାନ କଲେ ନାରଦ। ତେଣୁ ଏଇ ମନ୍ତ୍ର ପ୍ରଦାନ କରି ତାଙ୍କୁ ନିବାରଣ କଲେ କଂସକୁ। ସନାତନ ଗୋସ୍ୱାମୀ କହୁଛନ୍ତି ବବନ୍ଧେଚି କହିଲେ ହତେ କିଳ ପଳାଇଷ୍ୟତେ, ତୁମେ ଯୋଗୁ ତାକୁ ହତ୍ୟା କରିବ ତାହେଲେ ସେମାନେ ପଳେଇଯିବେ। ବଧେ ଚ ପିତରି ତନ୍ ମୋଚନାର୍ଥ ଅତ୍ର ଆଗଚ୍ଛେତମିତି ଶ୍ରୀ ନାରଦ ମନ୍ତ୍ରଣୟା। କିନ୍ତୁ ତୁମେ ଯଦି ତାଙ୍କୁ ହତ୍ୟା ନ କରି ତାକୁ ବନ୍ଦୀ କରି ରଖିବ କ'ଣ ହେବ ନା ତାହେଲେ ସେମାନେ ଆସିବେ ଏଠିକି, ତାଙ୍କ ପିତାମାତାଙ୍କୁ ଉଦ୍ଧାର କରିବା ପାଇଁ ଆସିବେ। ଏଇ ମନ୍ତ୍ରଣା ଦେଲେ ନାରଦ ମୁନି ଏବ ଇତି ଜ୍ଞେୟମ୍ ସହ ଭାର୍ଯ୍ୟା ଦେବକୀ ସହିତମ୍। ତେଣୁ ସେ ପିତାଙ୍କୁ ଦେଖି ନ ପାରିବା ପାଇଁ, ପିତାଙ୍କୁ ଦେଖିବା ପାଇଁ ନ ଆସିପାରନ୍ତି, କିନ୍ତୁ ମାତାଙ୍କୁ ବନ୍ଦୀ କରି ରଖିଲେ ମାତାଙ୍କୁ ଦେଖିବା ପାଇଁ ଆସିବେ। ପିତା ଅପେକ୍ଷା ମାତାଙ୍କ ପ୍ରତି ତାଙ୍କର ବେଶୀ ସ୍ନେହ ରହିବ, ସାଧାରଣତଃ ପିତାଙ୍କ ଅପେକ୍ଷା ମାତାଙ୍କ ପ୍ରତି ଅତି ସ୍ନେହ ଥାଏ ପିଲାମାନଙ୍କର। ତେଣୁ ଭାର୍ଯ୍ୟା ସହ ଦେବକୀ ସହିତ ତାଙ୍କୁ ବନ୍ଦୀ କଲେ। ତେଣୁ ଏଠି କୁହାଯାଉଛି ଯେ କଂସ ନିକଟରେ ସମସ୍ତ ତଥ୍ୟ ପ୍ରକାଶ କରିବାରୁ ନାରଦ ବସୁଦେବ ଦେବକୀଙ୍କ ପ୍ରତି ଶତ୍ରୁଭାବପୂର୍ଣ୍ଣ ଆଚରଣ କରିନାହାନ୍ତି। ଆମେ ଭାବିବା ଏଇଟା ନାରଦ ମୁନି ଯେଉଁ କହିଲେ ବସୁଦେବଙ୍କ ପ୍ରତି ଶତ୍ରୁତା ଆଚରଣ କରାଗଲା, କିନ୍ତୁ ପ୍ରକୃତରେ ଶତ୍ରୁତା ଆଚରଣ କରିନାହାନ୍ତି। ପ୍ରକୃତ ପକ୍ଷେ ଏକାଦଶ ସ୍କନ୍ଧରେ ବର୍ଣ୍ଣନା ହୋଇଛି ଯେ କୃଷ୍ଣଙ୍କ ହାତରେ କଂସର ମୃତ୍ୟୁ ଆୟୋଜନ କରିବା ପାଇଁ ଏବଂ କୃଷ୍ଣଙ୍କ ସ୍ନେହମୟ ପିତା ଯେପରି କୃଷ୍ଣଙ୍କ ସହିତ ମିଳିତ ହୋଇପାରନ୍ତି ସେଥିପାଇଁ କୃଷ୍ଣଙ୍କର ମଥୁରାକୁ ଆଗମନ ଓ ବସବାସର ଆୟୋଜନ କରିବା ପାଇଁ ନାରଦଙ୍କ ପ୍ରତି ବସୁଦେବ କୃତଜ୍ଞ ଥିଲେ। ଏଇଟା ଏକାଦଶ ସ୍କନ୍ଧ ନୁହଁ, ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏଇ ଯେଉଁ କହିଲେ ଆଧାର ଏ ଦଶମ ସ୍କନ୍ଧ ବର୍ତ୍ତମାନ ଚାଲିଛନ୍ତି ଆଉ। ନଚ ବସୁଦେବ ଦେବକୁ ବନ୍ଧୟତା ନାରଦେନ ତୟୋ ବିପ୍ରିୟଂ କୃତମ ଇତି ବାଚ୍ୟମ୍। ତାଙ୍କର ପ୍ରକୃତରେ ତାଙ୍କର କିଛି ଅପ୍ରିୟ କାର୍ଯ୍ୟ କରିନାହାନ୍ତି। ବସୁଦେବ ଏବଂ ଦେବକୀଙ୍କୁ ଯେଉଁ ବନ୍ଧନ କରାଗଲା, ନାରଦ ଯେଉଁ ଉପଦେଶ ଦେଲେ, ଆ ଦ୍ୱାରା ତାଙ୍କ ପ୍ରତି କିଛି ଅପ୍ରିୟ କାର୍ଯ୍ୟ ହୋଇନାହିଁ, ବରଂ ପ୍ରିୟ କାର୍ଯ୍ୟ ହୋଇଛି। କାହିଁକି ନା ଭଗବାନ ବର୍ତ୍ତମାନ କୃଷ୍ଣ ବଳରାମଙ୍କୁ ସେ ଯେଉଁ ଆଣିବେ, ବର୍ତ୍ତମାନ କୃଷ୍ଣ ବଳରାମଙ୍କ ଦ୍ୱାରା କଂସ ହତ ହେବ, ଏବଂ କଂସ ହତ ହେଲା ପରେ ପିତାମାତାଙ୍କୁ ସେ ଉଦ୍ଧାର କରିବେ। ତେଣୁ ତାଙ୍କ ପିତାମାତା ନାରଦଙ୍କ ପ୍ରତି ବହୁତ କୃତଜ୍ଞତା ପ୍ରକାଶ କରିବେ। ନାରଦ ଯଦି ଏକଥା ନ କହିଥାନ୍ତେ ତାହେଲେ ସେ କୃଷ୍ଣ ବଳରାମକୁ ଆଣିନଥାନ୍ତେ। ତେଣୁ ବସୁଦେବ ଏବଂ ଦେବକୀ ନାରଦଙ୍କ ପାଖରେ ବହୁତ କୃତଜ୍ଞ ନିଜକୁ ପ୍ରକାଶ କରୁଥିଲେ, କୃତଜ୍ଞତା ପ୍ରକାଶ କରୁଥିଲେ। ତେଣୁ ଏହିଭଳି ଭାବରେ ପରଶ୍ଳୋକରେ କୁହାଯାଉଛି, ପ୍ରତିଜାତେ ତୁ ଦେବର୍ଷୋ କଂସ ଆଭାସ କେଶିନମ୍ ପ୍ରେଷୟାମାସ ହନ୍ୟତାଂ ଭବତା ରାମ କେଶବୁ। ତେଣୁ ଏହିଭଳି ଭାବରେ ଗୁପ୍ତ ମନ୍ତ୍ରଣା ପ୍ରଦାନ କରି ନାରଦ ମୁନି ଦେବର୍ଷୁ କହିଲେ, ନାରଦେ ପ୍ରତିଜାତେ, ବର୍ତ୍ତମାନ ନାରଦ ମୁନି ଚାଲିଗଲା ପରେ ନାରାୟଣ ନାରାୟଣ କହି ଚାଲିଗଲେ, ତୁ କଂସ କେ ସିନହ, ବର୍ତ୍ତମାନ କଂସ ତା'ର ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କଲା। କ'ଣ କଲା ନା କେଶି ନହ, କେଶି କହିଲେ କେଶି ଦୈତ୍ୟ, ତନ୍ ନାମକ ଦୈତ୍ୟମ ଆଭାସ୍ୟ, ତାକୁ ଡାକିକିରି ଆହ୍ୱୟ କହିଲେ, ଭବତା ରାମ କେଶବ ହନ୍ୟତା, ତମେ କେଶି ଦତ୍ତକୁ ଡାକିଲେ, କେଶି ଦତ୍ତକୁ ଡାକି କହିଲେ, ତମେ ଏ ରାମ କେଶବ, ରାମ ଏବଂ କୃଷ୍ଣ ଏ ଦୁଇଜଣଙ୍କୁ ତମେ ତାକୁ ହତ୍ୟା କରାଯାଇକିରି ହନ୍ୟତା। ଆ ପୂର୍ବରୁ ଯେଉଁ କଂସ ସବୁ ବିଭିନ୍ନ ପ୍ରକାର ଅସୁରମାନଙ୍କୁ ପଠାଉଥିଲା, ସେତେବେଳେ ସେ ଜାଣିନଥିଲା ଏ କୃଷ୍ଣ ବଳରାମ ହେଉଛନ୍ତି, ବଳରାମ ଜାଣିଥାଇ ପାରନ୍ତି କିନ୍ତୁ କୃଷ୍ଣ ଯେ ଦେବକୀଙ୍କର ପୁତ୍ର ସେଇଟା ସେ ଜାଣିନଥିଲେ। ବଳରାମ ରୋହିଣୀଙ୍କ ପୁତ୍ର ସେଇଟା ସେ ଜାଣିଥିବ, କିନ୍ତୁ କୃଷ୍ଣ ଯେ ଦେବକୀଙ୍କର ପୁତ୍ର ବା ବସୁଦେବଙ୍କ ପୁତ୍ର ସେ ଜାଣିନଥିଲେ। କାହିଁକିନା ଯେତେବେଳେ ଛଅ ଦିନର ହେଇଥିଲେ ଭଗବାନ, ସେ ସମୟରେ ଯେଉଁ ପଠାଇଥିଲେ ପୁତନାକୁ, ପୁତନାକୁ ଖାଲି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପଠା ହେଇନଥିଲା। କାରଣ ଯେତେବେଳେ ଦେବକୀଙ୍କର ଅଷ୍ଟମ ଗର୍ଭ ଜାତ ହେଲେ, ବସୁଦେବ ତାଙ୍କୁ ନେଇକରି ରଖି ଆସିଲେ, ନନ୍ଦ ଆଳରେ ରଖିକରି ତାଙ୍କର କନ୍ୟାକୁ ଆଣିକି ଆସିଥିଲେ। ଏ ଦଶମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି, ପ୍ରଥମ ଅଧ୍ୟାୟରେ, ଦ୍ୱିତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି କଥା। ତେଣୁ ଯେତେବେଳେ କଂସ ଖବର ପାଇଲା ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ଜାତ ହେଇଛି, ସେତେବେଳେ ସେ ସାଙ୍ଗେ ସାଙ୍ଗେ ଧାଇଁଲା ତାକୁ ହତ୍ୟା କରିବା ପାଇଁ। କିନ୍ତୁ ଯେତେବେଳେ ଦେଖିଲା ଯେ ପ୍ରକୃତରେ ଇଏ ପୁଅ ନୁହଁ, ଇଏ ଗୋଟେ କନ୍ୟା, କିନ୍ତୁ ତଥାପି ତାକୁ ହତ୍ୟା କରିବା ପାଇଁ ଚାହିଁଲା। ତେଣୁ ଯେତେବେଳେ ହତ୍ୟା କରିବା ପାଇଁ ଯାଉଥିଲା, ସେହି ସମୟରେ ସେ କନ୍ୟା ତା'ର ହାତରୁ ଉଭେଇ ଗଲେ, ଦୁର୍ଗା ଦେବୀ ରୂପରେ, ଦଶଭୁଜା ରୂପରେ ପ୍ରକଟ ହୋଇକରି ତାକୁ କହିଲେ, ତୁ ଏଇ ସବୁ ତୋର ଯେଉଁ ପ୍ରକୃତ ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛି, ତୁ ଏଇ ଯେଉଁ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛୁ ଏଇଟାକୁ ବନ୍ଦ କର, ଏଇଭଳି ଭାବରେ କହି ଦୁର୍ଗାଦେବୀ ଚାଲିଗଲେ। ତେଣୁ ଚାଲିଗଲା ପରେ କଂସ କ'ଣ କଲା, ତା ପୂର୍ବରୁ ବସୁଦେବ ଏବଂ ଦେବକୀଙ୍କୁ ବନ୍ଦୀ କରି ରଖିଥିଲା, ବସୁଦେବ ଏବଂ ଦେବକୀଙ୍କୁ ବନ୍ଦୀ କରି ରଖିଥିଲା। କାହିଁକି ବନ୍ଦୀ କରି ରଖିଥିଲା, ଯେତେବେଳେ ଦେବକୀ ଏବଂ ବସୁଦେବ ବିବାହ ହେଲା ପରେ ଏଇ ଯେଉଁ ଆକାଶବାଣୀ ହେଇଥିଲା, ଆକାଶବାଣୀ ଯେତେବେଳେ ହେଲା ଯେ ଅଶ୍ୟସ୍ତୁ ଅଷ୍ଟମ ଗର୍ଭେ ହନ୍ତା ଯା ବହସେ ଅବୁଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ ସାଙ୍ଗେ ସାଙ୍ଗେ ସେ କ'ଣ କଲା ନା ଦେବକୀଙ୍କୁ ହତ୍ୟା କରିବା ପାଇଁ ଖଡ଼ଗ ଉତ୍ତୋଳନ କଲା। କିନ୍ତୁ ବସୁଦେବ ବହୁତ ପ୍ରକାର ବୁଝାବୁଝି କରି ତାପରେ କହିଲେ, ମୁଁ ସବୁ ପୁତ୍ରମାନଙ୍କୁ ତୁମକୁ ପ୍ରଦାନ କରିବି, ଏଇଭଳି ଭାବରେ କହି ଯେତେବେଳେ କହିଲେ ସେତେବେଳେ କଂସ ତାଙ୍କୁ ଛାଡ଼ିଥିଲା। ତେଣୁ ସେତେବେଳେ ସେମାନେ ବନ୍ଦୀ ନଥିଲେ, କିନ୍ତୁ ଯେତେବେଳେ ତାଙ୍କ ପ୍ରଥମ ପୁତ୍ର ଜାତ ହେଲା କୀର୍ତ୍ତିମାନ, ତାର ନାମ ରଖାଯାଇଥିଲା କୀର୍ତ୍ତିମାନ, ସେ ପୁତ୍ରକୁ ଆଣିକି ପ୍ରଦାନ କଲେ ବସୁଦେବ, କଂସକୁ ପ୍ରଦାନ କଲେ। ତେଣୁ କଂସ ଯେତେବେଳେ ଦେଖିଲା ଯେ ବସୁଦେବ ସତ୍ୟବାଦୀ ସିଏ, ତେଣୁ ତାଙ୍କ ପ୍ରଥମ ପୁତ୍ରକୁ ପ୍ରଦାନ କରୁଛନ୍ତି ମୋତେ, ତେଣୁ କଂସ ତାଙ୍କୁ ବହୁତ ଖୁସି ହେଇକିରି ଫେରାଇ ଦେଲା, କହିଲେ ଇଏ ମୋର ଶତ୍ରୁ ନୁହଁ, ଅଷ୍ଟମ ଗର୍ଭ ମୋର ଶତ୍ରୁ, ତମେ ଏଇଟାକୁ ନେଇଯାଅ, ଏ ପୁଅକୁ ନେଇଯାଅ ବୋଲି କହି ଫେରାଇ ଦେଲା। ତେଣୁ ବସୁଦେବ ଯେତେବେଳେ ସେ ପୁତ୍ରକୁ ନେଇ ଯାଉଥିଲେ ତଥାପି ସେ ଖୁସି ନଥିଲେ, କାହିଁକିନା ଅସୁର ପ୍ରକୃତି କେତେବେଳେ କ'ଣ ତାଙ୍କର ମନ ବଦଳିଯିବ, ଏଇଭଳି ଭାବରେ କହି ଯାଉଥିଲେ। କିନ୍ତୁ ଗଲା ପରେ ନାରଦ ମୁନି ଆସି ପହଞ୍ଚିଗଲେ, ନାରଦ ମୁନି ଆସି ପହଞ୍ଚିକିରି କହିଲେ, କଂସ ତମେ ତୁମର ଶତ୍ରୁକୁ ବିଦା କରିଦେଲ, ଦେଇଦେଲ ବସୁଦେବଙ୍କୁ, ନାଇଁ ସିଏ ମୋର ଶତ୍ରୁ ନୁହଁ, ଅଷ୍ଟମ ଗର୍ଭ ମୋର ଶତ୍ରୁ, ସିଏ ମୋର ଶତ୍ରୁ ନା ତୁମେ ଜାଣିନ, ଦେବତାମାନଙ୍କର ଗଣନା ତୁମେ ଜାଣିନାହଁ, ଏଇ ଆଚାର୍ଯ୍ୟମାନେ କୁହନ୍ତି ନାରଦ ମୁନି ଗୋଟେ ଆଣିଲେ ଅଷ୍ଟଦଳ ପଦ୍ମ ଗୋଟେ ଆଣିକରି ପଚାରିଲେ, କହିଲେ କେଉଁଟା ପ୍ରଥମ କେଉଁଟା ଅଷ୍ଟମ କହିପାରିବ, ଏକରୁ ଆରମ୍ଭ ହେଲେ ଆଠଟା ହେବ ଅନ୍ତିମ, କିନ୍ତୁ ଦୁଇରୁ ଯଦି ଏକ ଧରାଯିବ ତାହେଲେ ପ୍ରଥମଟା ହେବ ଅଷ୍ଟମ। ଏଇଭଳି ଭାବରେ ଭୋଳ ପକାଇଦେଲେ, ଭୋଳ ପକାଇଦେବାରୁ କଂସ କ'ଣ କଲେ ନା ସାଙ୍ଗେ ସାଙ୍ଗେ ଦେବକୀ ବସୁଦେବଙ୍କୁ ଆଣିକି ବନ୍ଦୀ କଲେ ଏବଂ ସେ ପୁତ୍ରକୁ ହତ୍ୟା କଲେ। ତେଣୁ ସେବେଠୁ ବସୁଦେବ ଏବଂ ଦେବକୀ ବନ୍ଦୀଶାଳାରେ ଥିଲେ। ପ୍ରତିବର୍ଷ ଗୋଟିଏ ଗୋଟିଏ କନ୍ୟା ଗୋଟିଏ ଗୋଟିଏ ସନ୍ତାନ ଜାତ କରୁଥିଲେ, ପୁତ୍ର ସନ୍ତାନ ଜାତ କରୁଥିଲେ। ସପ୍ତମ ଗର୍ଭ ଯେଉଁ ହୋଇଥିଲା, ସପ୍ତମ ଗର୍ଭ କୁଆଡ଼େ ଗଲା ଜାଣିପାରିଲେ ନାହିଁ। ଭଗବାନ ବ୍ୟବସ୍ଥା କରିଥିଲେ ଦେବକୀଙ୍କ ଗର୍ଭରୁ ସେ ଯାଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହୋଇଥିଲେ, ତେଣୁ ତାଙ୍କର ନାମ ହୋଇଥିଲା ସଂକର୍ଷଣ। ତେଣୁ ଅଷ୍ଟମ ଗର୍ଭରେ ଯେତେବେଳେ ଏଇ କନ୍ୟାଟି ଆସିଲା, ସେତେବେଳେ ଯେତେବେଳେ କନ୍ୟା ଏଇଭଳି ଭାବରେ ଦୁର୍ଗା ରୂପରେ ଆବିର୍ଭାବ ହୋଇ କଂସକୁ ଏଇଭଳି ଭାବରେ ଭବିଷ୍ୟତବାଣୀ ଦେଲେ ବା ତାଙ୍କୁ ସତର୍କ କରାଇଦେଲେ, ତେଣୁ କଂସ ଯାଇକି ସାଙ୍ଗେ ସାଙ୍ଗେ ବସୁଦେବ ଏବଂ ଦେବଙ୍କ ପାଖରେ କ୍ଷମା ପ୍ରାର୍ଥନା କଲା। କହିଲା, ମୋର ସବୁ ବହୁତ ଭୁଲ ହୋଇଯାଇଛି, ପ୍ରକୃତରେ ମୁଁ ଯାହା ସବୁ ତୁମ ପୁତ୍ରମାନଙ୍କୁ ହତ୍ୟା କଲି, ଏ ମୋର କାର୍ଯ୍ୟ ନୁହଁ, ଏ ତାଙ୍କର ରହିଛି ଭାଗ୍ୟ, ସେଇଠି ରହିଛି ସେ ଭାଗ୍ୟ ଫଳ ସେମାନେ ପ୍ରାପ୍ତ ହେଲେ, ଆଉ ମୋତେ ସେମାନେ ଆପଣ କ୍ଷମା କରିବେ। ଏଇଭଳି ଭାବରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ବିଦା ତାଙ୍କୁ ବନ୍ଦୀରୁ ମୁକ୍ତ କରିଥିଲା, ଯେତେବେଳେ ଅଷ୍ଟମ ସନ୍ତାନ ଯାହା ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ତାଙ୍କୁ ବିଦା କରିଦେଲା, ପୁଣି ସବୁ ବିଭିନ୍ନ ମନ୍ତ୍ରୀମାନଙ୍କୁ ସବୁ ଡାକିଲା, ମନ୍ତ୍ରୀମାନଙ୍କୁ ଡାକିକିରି ଆଲୋଚନା କଲା ଯେ ଏଇଭଳି ଭାବରେ ଘଟଣା ହୋଇଛି। ଦୁର୍ଗାଦେବୀ ଆସିଥିଲେ, ଦୁର୍ଗାଦେବୀ ତାଙ୍କର କନ୍ୟା ରୂପରେ ଆସି ସେ କହିଲେ ଯେ ମୋର ଶତ୍ରୁ ଅନ୍ୟଠାରେ ସ୍ଥାନ ଜନ୍ମ ନେଇଛି, କ'ଣ କରାଯିବ ବର୍ତ୍ତମାନ? ନା କିଛି ଚିନ୍ତା ନାହିଁ, ଦଶ ଦିନରୁ କମ୍ ବା ବେଶୀ ଯେତେ ସବୁ ପିଲା ଅଛନ୍ତି ସମସ୍ତଙ୍କୁ ହତ୍ୟା କରିଦେବା, ଗଲା ସରିଲା କାମ, ଆଉ କିଛି ଅସୁବିଧା ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ମନ୍ତ୍ରୀମାନେ, ତେଣୁ କଂସ ପ୍ରଥମେ ଏଇ ପିଲାମାନଙ୍କୁ ହତ୍ୟା କରିବା ପାଇଁ କିଏ ଟେଣ୍ଡର ନେବ? ନା ସେ ଟେଣ୍ଡରଟା ନେଲା ଆମର ପୁତନା, ପୁତନା ସେ ଟେଣ୍ଡର ନେଇଥିଲା ସେ କାମଟା କରିବା ପାଇଁ। ତେଣୁ ପୁତନା ଅନ୍ୟ ସବୁ ଯେତେ ଅସୁର ସନ୍ତାନ ଅଛନ୍ତି ସମସ୍ତଙ୍କୁ ବଦ୍ଧ କରିକିରି ତାପରେ ଯେତେବେଳେ ଆସି ପହଞ୍ଚିଲା ବ୍ରଜରେ ପହଞ୍ଚିଲା, ବ୍ରଜବାସୀମାନଙ୍କୁ କାହାକୁ ସେ ହତ୍ୟା କରିନାହିଁ, ବ୍ରଜବାସୀ ସନ୍ତାନମାନଙ୍କୁ କାହାକୁ ହତ୍ୟା କରିନାହିଁ, ପ୍ରଥମେ ଯାଇ କୃଷ୍ଣଙ୍କ ପାଖରେ ପହଞ୍ଚିଥିଲା। ତେଣୁ ଭଗବାନ ତାକୁ ହତ୍ୟା କରିଥିଲେ, ତେଣୁ ତାପରେ ସବୁ ବିଭିନ୍ନ ଅସୁରମାନଙ୍କୁ ସେ ପଠାଇଛି, କିନ୍ତୁ ସେ ଜାଣିନଥା ଇଏ ହେଉଛି ଦେବକୀଙ୍କର ପୁତ୍ର। କିନ୍ତୁ ବର୍ତ୍ତମାନ ଏଇ ଯେଉଁ କେଶୀକୁ ପଠାଇବ, କେଶୀକୁ ପଠାଇବ ସେଥିରେ ସେ ଜାଣିଲା ଯେ ପ୍ରକୃତରେ ମୋର ଶତ୍ରୁ ହେଉଛନ୍ତି କୃଷ୍ଣ, ସେ ଜାଣିନଥିଲା ସେଇଟା। ତେଣୁ ବର୍ତ୍ତମାନ ଏକଥା କହୁଛନ୍ତି, କେଶୀକୁ ଡାକି କହୁଛନ୍ତି ଯେ ପ୍ରତିଜାତ କଂସ କୋଡ଼ିଏରେ ଏଇଟା କ'ଣ କହୁଛନ୍ତି, ଦେବର୍ଷି ଯେତେବେଳେ ଚାଲିଗଲେ ପ୍ରତିଜାତେ କହିଲେ, ଚାଲିଗଲା ପରେ ତୁ କଂସ କେଶିନ କେଶୀ ନାମକ ଦୈତ୍ୟକୁ ଆଭାସ୍ୟ ତାକୁ ଡାକିଲା, ତାକୁ କହି ଡାକିକି କ'ଣ କହିଲା, ଭବତା ରାମ କେଶବ ହନ୍ୟତା, ତମେ ବର୍ତ୍ତମାନ ଯାଅ ବ୍ରଜକୁ ଯାଅ, ବ୍ରଜରେ ଯେଉଁ ରହିଛନ୍ତି ରାମ କୃଷ୍ଣ ରାମ କେଶବ ଯେଉଁ ଦୁଇ ଜଣ ରହିଛନ୍ତି ସେଇ ଦୁଇ ଜଣଙ୍କୁ ହତ୍ୟା କର, ରାମ କେଶବ ହନ୍ୟତା ତୟୋ ହନନଂ କିରତାମ ଇତି ପ୍ରେଷୟମ ଆସ, ଏଇଭଳି ଭାବରେ କହି ତାଙ୍କୁ ପଠାଇଲା, ବ୍ରଜଂ ପ୍ରେରିତବାନ ବ୍ରଜକୁ ପଠାଇଲା। ତାଙ୍କୁ ବ୍ରଜକୁ ପଠାଇଦେଲା, କେଶୀକୁ ପଠାଇଲା ବ୍ରଜକୁ ହତ୍ୟା କରିବା ପାଇଁ ରାମକୃଷ୍ଣଙ୍କୁ, ରାମ କେଶବ। ତେଣୁ ଏଠି କୁହାଯାଉଛି ଏଠି କୁହାଯାଉଛି କ'ଣ, ବାଗଦେବୀ ମୋତେ ହନ୍ୟତାଂ ପ୍ରାପ୍ୟତାଂ ତତ୍ର ତତ୍ର ଲୀୟତାମ ଇତ୍ୟର୍ଥ, ଯେଉଁ ଭଗବାନଙ୍କୁ ହତ୍ୟା କରିବା ପାଇଁ ଯେଉଁ କହୁଥିଲା ସେ ହନ୍ୟତାମ ଯେଉଁ କହିଲା ନା କୋଡ଼ିଏ ନମ୍ବର ଶ୍ଳୋକରେ, କୋଡ଼ିଏ ନମ୍ବର ଶ୍ଳୋକରେ କହିଲେ ହନ୍ୟତାଂ ତାଙ୍କୁ ହତ୍ୟା କରିବା ଯେଉଁ କହିଲା, ଏ ହତ୍ୟା କରିବାର ଅର୍ଥ ଆଉ ଗୋଟେ ଅର୍ଥ ରହିଛି, ସରସ୍ୱତୀ ଦେବୀ ସେଇଟା ପ୍ରକାଶ କରିଛନ୍ତି। ହନ୍ୟତାଙ୍କ ଅର୍ଥ କ'ଣ ନା, ହନ୍ୟତାଙ୍କ ଅର୍ଥ କ'ଣ ହେଉଛି ନା, ପ୍ରାପ୍ୟତାଂ ତତ୍ର ଲିୟତାମ ଇତି ଅର୍ଥ, ହା ଅର୍ଥ ହେଉଛି ଅନୁଗମନ, ଅନୁଗମନ କରିବା, ହା ଶବ୍ଦରୁ ହନ୍ୟତା ହେଇଛି, ତେଣୁ ତୁମେ ତାଙ୍କର ଅନୁଗମନ କର। ତେଣୁ ଇଏ ସରସ୍ୱତୀ ଦେବୀ ଏଇ ହନ୍ୟତା ମାନେ ବଦ୍ଧର ଆଉ ଗୋଟେ ଅର୍ଥ ପ୍ରକାଶ କରିଛନ୍ତି ସରସ୍ୱତୀ ଦେବୀ। ସରସ୍ୱତୀ ହେଉଛନ୍ତି ଶକ୍ତି ଭାଗବତମର। ତେଣୁ ଏଇଭଳି ଭାବରେ କହି ତାଙ୍କୁ ପଠେଇଲା। ତେଣୁ ପରଶ୍ଳୋକରେ କୁହାଯାଉଛି, ପରଶ୍ଳୋକରେ କୁହାଯାଉଛି, ତତୋ ମୁଷ୍ଟିକ ଚାଣୁର ଷଳ ତୋଷଳକାଦିନ ଦିକାନ ଅମାତ୍ୟାନ ହସ୍ତିପାଂଶୈବ ସମହୁୟାୟ ଭୋଜରାଟ। ତେଣୁ ଏହିଭଳି ଭାବରେ କେଶୀ ଦୈତ୍ୟକୁ ପଠାଇଦେଲା ବ୍ରଜକୁ ରାମକୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ତଥାପି ତାର ସନ୍ଦେହ ଥିଲା, କାଳେ ମାରିପାରିବ କି ନାହିଁ, ସେ ନିଜେ ମରିଯିବ। ସେଥିପାଇଁ କ'ଣ କଲା ନା, ତତ ମୁଷ୍ଟିକ ଏମାନଙ୍କୁ ସବୁ ଡାକିଲା। ତତଃ ତାପରେ କେଶୀ ପ୍ରେରଣାନନ୍ତରମ କେଶୀକୁ ପ୍ରେରଣ କରିଦେଲା। ତାପରେ ଭୋଜରାଟ ଯେ କଂସ ମୁଷ୍ଟିକ ଚାଣୁର ସଳ ତୋଷଲାକାଦିକାନ ଏସବୁ ଅଷ୍ଟମଲ ତାଙ୍କର ରହିଛନ୍ତି। ମୁଷ୍ଟିକ ଚାଣୁର ସଳ ତୋଷଳ ଇତ୍ୟାଦି ମୁଷ୍ଟିକ ପ୍ରଭୃତି ଅମାତ୍ୟାନ ଏମାନେ ସବୁ ତାଙ୍କର ମନ୍ତ୍ରୀ ମନ୍ତ୍ରୀଣ ବା ଏମାନଙ୍କୁ ଡାକିଲା, ମନ୍ତ୍ରୀମାନଙ୍କୁ ମଧ୍ୟ ଡାକିଲା। ମନ୍ତ୍ରୀଣ ଅକ୍ରୂର ତାଙ୍କର ମନ୍ତ୍ରୀ ରହିଛନ୍ତି, ଅନ୍ୟମାନେ ମନ୍ତ୍ରୀ ମଧ୍ୟ ରହିଛନ୍ତି ତାଙ୍କୁ ମଧ୍ୟ। ଏବଂ ହସ୍ତିପାନ, ହସ୍ତିପାନ କହିଲେ ଯେ ହସ୍ତିକୁ ଯେଉଁମାନେ ପାଳନ କରନ୍ତି ମାହୁନ୍ତମାନଙ୍କୁ, ଚ ଏବ ସମାହୁୟ ଆହ ସେମାନଙ୍କୁ ସବୁ ଡକେଇ ପଠେଇଲା। ଡକେଇ ପଠେଇକି ବର୍ତ୍ତମାନ ତାଙ୍କୁ କହିବ, ଏକୋଇଶ ଶ୍ଳୋକରେ କୁହାଯାଉଛି। ତେଣୁ ସନାତନ ଗୋସ୍ୱାମୀ ଏ ଶ୍ଳୋକ ଭାଷାରେ କହୁଛନ୍ତି, ଆଦି ଶବ୍ଦାତ୍ ଯେଉଁ କୁହାଗଲା ମୁଷ୍ଟିକ ଚାଣୁର ଷୋଳ ତୋଷଳ ତୋଷଳକ ଆଦି, ଆଦି ଶବ୍ଦରେ ଅନ୍ୟ ମଲ୍ଲ ସବୁ ଯେଉଁ ରହିଛନ୍ତି ଅଷ୍ଟମଲ୍ଲ ତାର ରହିଛନ୍ତି ପ୍ରସିଦ୍ଧ ଅଷ୍ଟମଲ୍ଲ, କଙ୍କାଦୟଶ୍ଚ ଭ୍ରାତର ତାଙ୍କର କଙ୍କ ମଧ୍ୟ ଜଣେ ମଲ୍ଲ ଥିଲା, ତାକୁ ମଧ୍ୟ ଡାକିଲା। ଏବଂ ନିଜର ଭାଇମାନଙ୍କୁ ମଧ୍ୟ ଡାକିଲା, ତାଙ୍କର ଭାଇମାନେ ମଧ୍ୟକୁ ଡାକିଲା କଂସ। ତେଣୁ ଏଇଭଳି ଭାବେ ଡାକି ତାପରେ ଦୁଇଟି ଶ୍ଳୋକରେ କୁହାଯାଉଛି, ଭୋ ଭୋ ନିଶମ୍ୟତାମ ଏତ ବୀର ଚାଣୁର ମୁଷ୍ଟିକୌ ନନ୍ଦବ୍ରଜେ କ୍ରୀଡ଼ା ସାତେ ସୁତାବାନ ଆନକ ଦୁନ୍ଦୁଭେ ରାମକୃଷ୍ଣ ତତ ମହ୍ୟଂ ମୃତ୍ୟୁ କୀଳ ନିଦର୍ଶତ ଭବଦ୍ଭ୍ୟା ମିହ ସମ୍ପ୍ରାପ୍ତ ହନ୍ୟତା ମଲ୍ଲୀଳୟା। ତାଙ୍କୁ ଡାକି ଏଇଭଳି ଭାବରେ କହିଲା, ଏ ଯେଉଁ ସଂସ୍କୃତରେ ତାଙ୍କୁ କହିଲା ସେମାନେ ବୁଝିଗଲେ, କିନ୍ତୁ ଆମେ ବୁଝିପାରିବା ନାହିଁ। ତେଣୁ ଆମକୁ ସେଇଟାକୁ ବ୍ୟାଖ୍ୟା କରିବାକୁ ପଡ଼ିବ କ'ଣ ସେ କହିଲେ କଂସ। ତେଣୁ କଂସ କହୁଛନ୍ତି, ଭୋ ଭୋ ବୀର ଚାଣୁର ମସ୍ତିକୌ, ଆମେ ଯେମିତି ହେ ଡାକୁଛେ ସେମିତି ସଂସ୍କୃତରେ ଭୋ 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 ବୀର ଚାଣୁର ମୁଷ୍ଟିକୌ, ପ୍ରଥମେ ଚାଣୁରକୁ ଡାକୁଛନ୍ତି। ଚାଣୁର ଅଷ୍ଟମାଲ ଭିତରେ ସେ ହେଉଛି ପ୍ରଧାନ ଥିଲେ, ସେଥିପାଇଁ ତାଙ୍କ ପ୍ରଥମ ତାଙ୍କ ନାମ ଡାକୁଛନ୍ତି ବୀର ଚାଣୁର ମୁଷ୍ଟିକୌ। ଏ ଦୁଇ ଜଣ ଚାଣୁର ମୁଷ୍ଟିକୌ ଏତତ୍ ମମ ବାଚ ନିଶମ୍ୟତାମ, ମୋର କଥା ଧ୍ୟାନ ଦେଇ ଶୁଣ, ଫୁଲ ଗୁନ୍ଥିଲେ ମଧ୍ୟ ଧ୍ୟାନ ଦେଇ ଶୁଣିବ ଆମ କଥା ନିଶମ୍ୟତାମ ଆକର୍ଣ୍ଣ୍ୟତାମ ଧ୍ୟାନ ଦେଇକି ଶୁଣ। ଆନକ ଦୁନ୍ଦୁଭେ ଆଉ ବସୁଦେବ କହୁନାହାନ୍ତି, ଆନକ ଦୁନ୍ଦୁଭେ କହୁଛନ୍ତି, କାରଣ ସେ ଜାଣିପାରିଲାଣି ବସୁଦେବଙ୍କର ବହୁତ ଶକ୍ତି ରହିଛି। ମୁଁ ତାକୁ ବନ୍ଦିକି ରଖିଲେ ମଧ୍ୟ ସେ ନେଇକି ପିଲାକୁ ଛାଡ଼ିକି ଆସିଲା, କେମିତି ଏଇଟା ସମ୍ଭବ ହେଲା? ତେଣୁ ଆଉ ବସୁଦେବ ଶବ୍ଦ ତାଙ୍କ ପାଟିରୁ ଆଉ ବାହାରୁନି, ସେ ଭାବୁଛି ଅନେକ ଦୁନ୍ଦୁଭେ ବସୁଦେବ, ଯାହା ଯିଏ ଜନ୍ମରେ ଦେବତାମାନେ ବାଦ୍ୟ ବାଦନ କରିଥିଲେ ଆନକ ଦୁନ୍ଦୁଭି ବୋଲି ଦୁନ୍ଦୁଭିକୁ ବାଦନ କରିଥିଲେ, ସେଥିପାଇଁ ତାଙ୍କ ନାଁ ହେଇଛି ଆନକ ଦୁନ୍ଦୁଭି। ତେଣୁ ସେ ତାଙ୍କର ଯେଉଁ ସୁତୌ କହିଲେ ତାଙ୍କର ଯେଉଁ ପୁତ୍ର ରାମକୃଷ୍ଣ ଏମାନଙ୍କୁ ନନ୍ଦବ୍ରଜେ ନନ୍ଦସପୁରେ କିଳ ନିଶ୍ଚିତ ଆସ୍ୟତେ, ତାଙ୍କୁ ନେଇକି ରଖିକି ଆସିଛି ସେ ନିବସତଃ ତଥ। ସେଥିପାଇଁ ରାମକୃଷ୍ଣ ଅଭ୍ୟାଂ, ସେଥିପାଇଁ ଆମେ ବର୍ତ୍ତମାନ ରାମକୃଷ୍ଣଙ୍କୁ ମହ୍ୟଂ ମମ ମୃତ୍ୟୁ, ସେ ଦୁଇଜଣ ମୋର ମୃତ୍ୟୁ, ମୋ ମୃତ୍ୟୁ ମରଣ ନିଦର୍ଶିତ ବିଧାତ୍ରା ନାରଦେନ ବା ଜ୍ଞାପିତ, ନାରଦ ମୁନି ଏଇଭଳି ଭାବରେ କହିଲେ ତାଙ୍କୁ। ତେଣୁ ସିଏ ମଧ୍ୟ ତାଙ୍କର ମଲ୍ଲମାନଙ୍କୁ ଅନ୍ୟମାନଙ୍କୁ ସବୁ ଡାକିକିରି ଏଇଭଳି ଭାବରେ କହୁଛି ଯେ ଇହ ନା ତାହେଲେ କ'ଣ କରିବା ସରକାର ନା ମଲ୍ଲମାନେ କହୁଛନ୍ତି ତାହେଲେ ଆମେ ଯାଉଛୁ ବର୍ତ୍ତମାନ ତାଙ୍କୁ ହତ୍ୟା କରି ପଳାଇ ଆସିବୁ ନା 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 ତୁମେ ଯିବା ଦରକାର ନା ଇହ ମମ ପୁରେ ସମ୍ପ୍ରାପ୍ତ ମୁଁ ତାଙ୍କୁ ଏଠି ଆଣିବା ବ୍ୟବସ୍ଥା କରିବି ତୁମ ପାଖକୁ ଆଣି ପହଞ୍ଚାଇ ଦେବି ତୋଉ ସେଇ ରାମକୃଷ୍ଣଙ୍କୁ ଭବଦ୍ଭ୍ୟାଂ ତୁମେମାନେ ମଲ୍ଲ ଲୀଳୟା ଭୋ ଚାଣୁର ମୁଷ୍ଟିକ ଅନ୍ୟମାନଙ୍କୁ ସମସ୍ତେ ଡାକିଛନ୍ତି କିନ୍ତୁ ପ୍ରଥମେ ଏଇ ଦୁଇ ଜଣଙ୍କୁ ସମ୍ବୋଧନ କରି କହୁଛନ୍ତି ଚାଣୁର ମୁଷ୍ଟିକକୁ ସମ୍ବୋଧନ କରି କହୁଛନ୍ତି। ସେ ଭାବୁଥିଲା ସେ ଛୋଟ ପିଲା ଏ ଦୁଇ ଜଣ ଏତେ ବିରାଟ ବିରାଟ ମଲ୍ଲ ହୋଇକି ରହିଛନ୍ତି ନା ଏଇ ଦୁଇ ଜଣ ତାକୁ ହତ୍ୟା କରିଦେବେ। ତେଣୁ ତାଙ୍କୁ କହିଲେ ଯେ ଭବଦ୍ଭ୍ୟାଂ ମଲ୍ଲ ଲୀଳୟା ତୁମେ ତାକୁ ଖଡ଼ଗ ଫଡ଼ଗ ଇତ୍ୟାଦିରେ ହତ୍ୟା କରିବ ନାହିଁ ମଲ୍ଲ କରିବ କୁସ୍ତି କରିବ କୁସ୍ତି କରିକି ତାଙ୍କୁ ହତ୍ୟା କରିଦେବ ମଲ୍ଲ ଲୀଳା ହନିତା ମଲ୍ଲ ଲୀଳାରେ ତାଙ୍କୁ ବଧ କରିଦେବ। ଏଇଭଳି ଭାବରେ ସମସ୍ତଙ୍କୁ ଡାକିକିରି ପ୍ରଥମେ ଚାଣୁର ଏବଂ ମୁଷ୍ଟିକକୁ ଏଇଭଳି ଭାବରେ କହିଲେ କଂସ କହିଲେ। ତେଣୁ ଏଇଭଳି ଭାବରେ ଯେଉଁ କୁହାଗଲା ତାର ଅର୍ଥ ହେଉଛି କ'ଣ ସୁଦର୍ଶନ କହୁଛନ୍ତି ମହ୍ୟଂ ମମ ନିଦର୍ଶିତ ବିଧାତ୍ରା ନାରଦେ ନେବା ଯଦିଓ ଆକାଶବାଣୀ ହୋଇଥିଲା ଯେ ଅଶ୍ୟାସ୍ତ ଅଷ୍ଟମ ଗର୍ଭେ ହନ୍ତା ଯାହା ବସେ ବୁଦ୍ଧ ଏଇ ଆକାଶବାଣୀ ହୋଇଥିଲା କିନ୍ତୁ ନାରଦ ମୁନି ବର୍ତ୍ତମାନ ଯେଉଁ କହିଲେ ଏଇ ଦୁଇ ଜଣ ତୁମର ଶତ୍ରୁ ରାମ ଏବଂ କୃଷ୍ଣ ତେଣୁ ସେ ବର୍ତ୍ତମାନ ଚିନ୍ତା କରୁଛି ଏଇ ଦୁଇ ଜଣ ମୋର ଶତ୍ରୁ ତେଣୁ ବ୍ରଜଂ ଗନ୍ତୁମ୍ ଉଦ୍ୟତ ହଉ ତା ବାହ ତେଣୁ ସେମାନେ ଯେତେବେଳେ ଚାଣୁର ଏବଂ ମୁଷ୍ଟିକୁ ଯେତେବେଳେ ଏଇଭଳି ଭାବରେ କହିଲେ ତେଣୁ ଚାଣୁର ମୁଷ୍ଟିକ ସାଙ୍ଗେ ସାଙ୍ଗେ କହିଲେ ଠିକ୍ ଅଛି ଆମେ ଯାଇକି ବର୍ତ୍ତମାନ ତାଙ୍କୁ ହତ୍ୟା କରିଦେଇ ଆସିବୁ ନା 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 ତୁମେ ଏଇଠି ରୁହ ମୁଁ ତାଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବି ତୁମେ ଏଇଠି ତାଙ୍କୁ ମଲ୍ଲ ଲୀଳାରେ ତାଙ୍କୁ ମଲ୍ଲ ଲୀଳାରେ ମଲ୍ଲ କ୍ରୀଡ଼ା କରି ତାଙ୍କୁ ହତ୍ୟା କରିଦେବ କେହି ଜାଣିବେ ନାହିଁ ଯେ ସିଏ ତୁମେ ତାଙ୍କୁ ହତ୍ୟା କଲ ବୋଲି ମଲ୍ଲ ଖେଳୁଥିଲେ ମଲ୍ଲରେ ମୃତ୍ୟୁବରଣ କଲେ ଆଉ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଭୋ ଭୋ ଇତ୍ୟାଦି ପରମ ଅବଧାନାର୍ଥମ କହୁଛନ୍ତି ଭୋ ଭୋ ଶବ୍ଦ ଯେଉଁ ବ୍ୟବହାର କଲେ ତାର ଅର୍ଥ ହେଉଛି ପରମ ଅବଧାନାର୍ଥମ ଧ୍ୟାନର ସହିତ ଶୁଣ ଏଇଥିପାଇଁ ସେ ଭୋ ଭୋ ଏ ଦୁଇଟି ଶବ୍ଦ ବ୍ୟବହାର କଲେ। ବୀର ଶବ୍ଦ ବ୍ୟବହାର କଲେ ବୀର କହିବାର ଶବ୍ଦର ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ପ୍ରୋତ୍ସାହନାୟ ତାଙ୍କୁ ଉତ୍ସାହ ଦେବା ପାଇଁ ତାଙ୍କ ବୀରତାକୁ ଉତ୍ସାହ ଦେବା ପାଇଁ ଏଇଭଳି ଭାବେ ବୀର ଶବ୍ଦ ବ୍ୟବହାର କଲେ। ତେଣୁ ତା ପରସ୍ପରକୁ କୁହାଯାଉଛି ଅନ୍ୟମାନଙ୍କୁ କହୁଛନ୍ତି ଏ ଚାଣୁର ମୁଷ୍ଟିକୁ ଏଇଭଳି ଭାବରେ କହିଲେ ବି ଅନ୍ୟ ମଲ୍ଲମାନେ ମଧ୍ୟ ସେ ଜାଣିଲେ ଯେ ବର୍ତ୍ତମାନ ଆମେ ଯୁଦ୍ଧ ମଲ୍ଲଯୁଦ୍ଧ କରିବୁ କୃଷ୍ଣ ଏବଂ ରାମଙ୍କ ସହିତ ସେମାନେ ପ୍ରସ୍ତୁତ ହୋଇଗଲେ। ତେଣୁ ବର୍ତ୍ତମାନ ଅନ୍ୟମାନଙ୍କୁ କହୁଛନ୍ତି ମଞ୍ଚା ମନ୍ତ୍ରୀମାନଙ୍କୁ କହୁଛନ୍ତି ମଞ୍ଚାହା କ୍ରିୟତାଂ ବିବିଧା ମଲ୍ଲରଙ୍ଗ ପରିଶ୍ରିତାହା ପୌରା ଜାନପଦା ସର୍ବେ ପଶ୍ୟନ୍ତୁ ସ୍ୱୈର ସଂଯୁଗମ୍। ବର୍ତ୍ତମାନ ଅନ୍ୟମାନଙ୍କୁ କହୁଛନ୍ତି ମନ୍ତ୍ରୀମାନଙ୍କୁ ଯେ ମଲ୍ଲରଙ୍ଗ ପରିଶ୍ରିତାହା ମଲ୍ଲରଙ୍ଗ ପରିଶ୍ରିତା କହିଲେ ମଲ୍ଲାନାମ ରଙ୍ଗ କ୍ରୀଡ଼ା ସ୍ଥାନ ତସ୍ୟ ପରିଧ ସ୍ଥିତା ଚତୁର୍ଦିକ୍ଷୁ ବେଷ୍ଟନ ରୂପେଣ ସ୍ଥିତା ଚାରିପଟେ ଯେଉଁ ରଙ୍ଗ ହେବ ମଲ୍ଲ କ୍ରୀଡ଼ା ହେବ ତାର ଚାରିପଟେ ମଲ୍ଲରଙ୍ଗ ପରିଶ୍ରିତା ତାର ଚାରିପଟେ କ'ଣ କରିବ ନା ବିବିଧା ମାନେ ନାନା ରୂପା ମଞ୍ଚା ଉଚ୍ଚ ମଞ୍ଚ ସବୁ ତିଆରି କର ମଞ୍ଚା ଷ୍ଟାଡ଼ିୟମ କର ଷ୍ଟାଡ଼ିୟମ ଉତ୍ତୁଙ୍ଗ ସ୍ତମ୍ଭାଦି ରଚିତ ସ୍ଥାନାନି ବହୁତ ଉଚ୍ଚା ସ୍ଥାନରେ ସ୍ଥାନ କରିକି ଉଚ୍ଚା କରିକି ମଞ୍ଚ ସବୁ ତିଆରି କରିବ କ୍ରିୟତାଂ ପୌରା ଏଇଟାକୁ କରିବ ତାପରେ ପୌରା କହିଲେ ପୁରବାସୀନ ଜାନପଦା ଜନପଦବାସୀନ ସର୍ବେ ଜନା ସ୍ୱେର ସଂଯୁଗମ ସମସ୍ତେ ଆସିବେ ଏଠିକି ସେ ସ୍ଥାନକୁ ଆସିବେ ମଲ୍ଲ କ୍ରୀଡ଼ା ସ୍ଥାନକୁ ଆସିବେ ତାଙ୍କ ପାଇଁ ସ୍ୱେରେଣ କହିଲେ ସ୍ୱଚ୍ଛନ୍ଦତୟା ନତୁ ବଳାତ୍ ପ୍ରବର୍ତ୍ତିତତୟା ସଂଯୁଗମ ମଲ୍ଲଯୁଦ୍ଧଂ ପଶ୍ୟନ୍ତ ତେଣୁ କାହାକୁ ଆମେ ଜବରଦସ୍ତି କରିବା ନାହିଁ କିନ୍ତୁ ଏଭଳି ଭାବରେ ଆଡ଼ଭର୍ଟାଇଜ କରିବା ଯେ ସମସ୍ତେ ଆସି ପହଞ୍ଚିବେ ମନ ଖୁସିରେ ଦେଖିବା ପାଇଁ ମଲ୍ଲଯୁଦ୍ଧ ଦେଖିବେ। ତେଣୁ ସେମାନେ ସବୁ ଆସି ଏଇଠି ଦର୍ଶନ କରିବେ ଆସିକରି। ସେଇଭଳି ଭାବରେ ମଞ୍ଚ ସବୁ ତିଆରି କର, ସାଙ୍ଗେ ସାଙ୍ଗେ ଇମିଡ଼ିଏଟଲି କର, ଡେରି କର ନାହିଁ। ଏକାଦଶୀର କଥା, ଦ୍ୱାଦଶୀ ତ୍ରୟୋଦଶୀ ଏଇ ଦୁଇ ଦିନ ଭିତରେ ରେଡ଼ି ହେବ ସବୁ। ଚତୁର୍ଦ୍ଦଶୀ ଦିନ ସେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କରୁଥିବ, କିନ୍ତୁ ସେ ନିଜେ ହତ୍ୟା ହେବ, ନିଜେ ହତ ହେବ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ବିଶ୍ୱନାଥ ଠାକୁର କହୁଛନ୍ତି, କିଞ୍ଚ ତୟୋର୍ ବଞ୍ଚନାର୍ଥ ଉତ୍ସାହ ବର୍ଦ୍ଧନାଞ୍ଚ ମହୋତ୍ସବ ପ୍ରସିଦ୍ଧି କ୍ରିୟତା ଅନ୍ୟଥା ତୋ ପଳାଇଷ୍ୟତେ ଇତିହାସ ମଞ୍ଚା। ସେ କୃଷ୍ଣ ଏବଂ ବଳରାମ ସେ ଯେଉଁ ଆସିବେ ତାଙ୍କୁ ଉତ୍ସାହ ଦେବା ପାଇଁ ଏସବୁ ମଞ୍ଚ ସବୁ ତିଆରି କର, ମଞ୍ଚ କର, ସେମାନେ ଉତ୍ସାହିତ ହେବେ, ନହେଲେ ସେମାନେ ପଳାଇଯିବେ। ତେଣୁ ଏଇଭଳି ଭାବରେ ମଞ୍ଚ ସବୁ ସୃଷ୍ଟି କର। ଆମର ଗୋଟେ ଓଡ଼ିଆରେ କଥା ଅଛି, କ'ଣ ଆମ ମଲା ଦୈବ ମଧ୍ୟ ରକ୍ଷା କର, ଏଇଟା ଅଛି, ଏଇଟା ବୋଧେ ଓଡ଼ିଆ ଭାଗବତରେ ଅଛି ନା କ'ଣ। ହଁ, କିନ୍ତୁ ଭଗବାନ ତାକୁ ଯାଇକିରି ତା'ର ତାକୁ ମୁଷ୍ଟି ମାରିକି ଗୋଟେ ମୁଷ୍ଟି ମାରିକିରି ତା'ର ଚୂଳକୁ ଧରି ତାକୁ ତଳକୁ ପକାଇଛନ୍ତି, ଏସବୁ କରିଛନ୍ତି। ଭାଗବତ ଆସିବେ 44 ଅଧ୍ୟାୟରେ 43 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ ଭଗବାନ କେମିତି ତାକୁ ହତ୍ୟା କରିବେ କଂସକୁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ବିବିଧା ରାଜ ଅମାତ୍ୟ ଆଦି ଯୋଗ୍ୟ ଭେଦେନ ବହୁ ପ୍ରକାର ମଲ୍ଲାନାମ ରଙ୍ଗ କ୍ରୀଡ଼ା ସ୍ଥାନ ତସ୍ୟ ପରିଧ ସ୍ଥିତା ଚତୁର୍ଦ୍ଦିକ୍ଷୁ ବେଷ୍ଟନ ରୂପେଣ ସ୍ଥିତା ଇତ୍ୟର୍ଥ। ଯେଉଁ ଯାହାର ଯେଉଁଭଳି ଭାବରେ ଯୋଗ୍ୟତା ଅଛି, କେଉଁଠି ରାଜା ବସିବେ, କେଉଁଠି ମନ୍ତ୍ରୀ ବସିବେ, କେଉଁଠି ସେନାପତି ବସିବେ, ସେହିଭଳି ଭାବରେ ଯୋଗ୍ୟ ସ୍ଥାନ ସବୁ ତିଆରି କର, ମଞ୍ଚ ସେଭଳି ଭାବରେ ତିଆରି କର। ନନ୍ଦ ମହାରାଜ ମଧ୍ୟ ଆସିବେ ତାଙ୍କ ପାଇଁ ସେହିଭଳି ଭାବରେ ସବୁ ସ୍ଥାନ ତିଆରି କର। ବହୁ ପ୍ରକାର ଏବଂ ମଲ୍ଲାନାମ ରଙ୍ଗ କ୍ରୀଡ଼ା ସ୍ଥାନ ତସ୍ୟ ପରିତ ଏଭଳି ଭାବରେ ତିଆରି କରିବ ଯେମିତି ରଙ୍ଗ କ୍ରୀଡ଼ା ସ୍ଥାନର ଚାରିପଟେ ସେଇଟା ହେବ, ସେମାନେ ସମସ୍ତେ ଦେଖିବେ, ଦେଖିବା ପାଇଁ ସୁଯୋଗ ପାଇବେ, ମଲ୍ଲ କ୍ରୀଡ଼ା ଦେଖିବେ ସେମାନେ। ଏଭଳି ଭାବରେ ମନ୍ତ୍ରୀମାନଙ୍କୁ ସବୁ ନିର୍ଦ୍ଦେଶ ଦେଲା କଂସ। ତେଣୁ ତା'ପରେ ଶ୍ଳୋକ 25 ଶ୍ଳୋକରେ କୁହାଯାଉଛି, ମହାମାତ୍ର ତୁୟା ଭଦ୍ର ରଙ୍ଗତ ବାର୍ଜୁ ପନୀୟତାମ ଦ୍ୱୀପ କୁବଳା ପିଡ଼ୋ ଜହି ତେନ ମମାହିତ। ବର୍ତ୍ତମାନ ମନ୍ତ୍ରୀମାନଙ୍କୁ ଏଇଭଳି ଭାବରେ କହି ବର୍ତ୍ତମାନ ମହାମାତ୍ର ମାଉଁତମାନେ ବହୁତ ହାତୀ ଅଛନ୍ତି, ବହୁତ ମାଉଁତ ସବୁ ରହିଛନ୍ତି, ତାଙ୍କୁ ସବୁ ବର୍ତ୍ତମାନ କହୁଛନ୍ତି 25 ଶ୍ଳୋକରେ କ'ଣ କହୁଛନ୍ତି ନା, ହେ ଭଦ୍ର, ତାଙ୍କୁ ମଧ୍ୟ ବହୁତ ସମ୍ମାନ ଦେଇ କହୁଛନ୍ତି, ହେ ଭଦ୍ର, ହେ ମହାମାତ୍ର, ମହାମାତ୍ର କହିଲେ ମହାମାତ୍ର, ହେ ହସ୍ତିପାଳକ, ତୋୟା ରଙ୍ଗଦ୍ୱାରୀ, ତମେ କ'ଣ କରିବ ନା, ତମେ କ'ଣ କରିବ ନା, ରଙ୍ଗଦ୍ୱାରୀ ରଙ୍ଗଭୂମି ଦ୍ୱାର ଦେଶେ, ଯେଉଁ ରଙ୍ଗ ମଞ୍ଚ ମଲ୍ଲ କ୍ରୀଡ଼ା ହେବ ସେଇ ସ୍ଥାନରେ ତା'ର ଦ୍ୱାର ଦେଶରେ ତା'ର କ'ଣ ଯେଉଁଠି ଗେଟ୍ ରହିଛି ଗେଟ୍ ପାଖରେ କୁବଳିଆ ପିଡ଼, କୁବଳିଆ ପିଡ଼ ହାତୀ ତା ନାମ ଦୀପ ମତ ହସ୍ତି, କୁବଳିଆ ପିଡ଼ ପ୍ରସିଦ୍ଧ ହସ୍ତି ରହିଛି, 10,000 ରାତ୍ରିରେ ବଡ଼ ତା'ର ଥିଲା। ଦୀପ ତାକୁ କୁହାଯାଏ କାହିଁକି ନା, ହାତୀମାନେ 2 ଥର ପାଣି ପିଅନ୍ତି, ଗୋଟେ ଥର କେମିତି ପିଅନ୍ତି, ସେମାନେ ଶୁଣ୍ଢରେ ଆଣିବେ ତା'ପରେ ପିଇବେ, ଏଭଳି ଭାବେ ଦୀପ ବୋଲି ତାଙ୍କ ନାମ ହେଇଛି। ଉପନୀୟତାଂ କହିଲେ ସଂସ୍ଥାପ୍ୟତାଂ, ତମେ କ'ଣ କରିବ ନା, ସେ କୁବୁଳା ପିଢ଼କୁ ସେ ଦ୍ୱାର ଦେଶରେ ଠିକ କରି ରଖିବ, ନିୟତାଂ ତେନ ବା ସେ ହସ୍ତି ଦ୍ୱାରା ମମ ଅହିତୌ ଜହି, ତେଣୁ ସେଇ ହସ୍ତି ଦ୍ୱାରା ମୋର ଯିଏ ଅହିତ କରିବେ, ଯେଉଁ ରାମକୃଷ୍ଣ ଏଇ ଦୁଇଜଣ ଆସିବେ ସେହି ସମୟରେ ତାଙ୍କୁ ତ ହତ୍ୟା କରିଦେବ, ଜହି କଲି ନାଶୟ। ତେଣୁ ଏଇଟା ଯେଉଁ କୁବଳିଆ ପିଢ଼କୁ ଯିଏ ଚଲାଉଥିଲା ଡ୍ରାଇଭର ଯିଏ ତାକୁ କହିଲେ, ଏଇଭଳି ଭାବରେ କହିଲେ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି, ହେ ଚତୁର, ଚତୁର ବୋଲି ଶବ୍ଦ ବ୍ୟବହାର କରାଯାଇଛି କାହିଁକିନା ତାକୁ ପ୍ରୋତ୍ସାହନ ଦେବା ପାଇଁ, ସେ କାର୍ଯ୍ୟ କରିବ ସେଥିପାଇଁ ତାକୁ ଟିକିଏ ଉତ୍ସାହ ଦେଉଛନ୍ତି। श्री नारदात सुतं आत्मजन्म शोभपति द्रुमिलाख्या दानवा उग्रसेनस्य रूपधरा तत्पत्न्यां स्व दुर्जन्म तथा वृतं तथा कथितं श्री हरिवंशे। नारद मुनि जो तांकु गुप्त स्थान डाकिकी सब कथा कहते सेठी मत एक कही से हरिवंश रु कह कौन ना प्रकृत रे ये जो उग्रसेन पुत्र ये नुह उग्रसेन पुत्र ये नुह कंस सेटा से कहले जन्म वृत्तांत कहीदे प्रकृत रे तमे हौच किए ना सौभपति द्रुमिलाख्या दानवाद तमे हौच द्रुमिलाकर पुत्र से दानव कौन करथिला ना उग्रसेनस्य रूपधरा तत्पत्न्यां सो दुर्जन्म तथा वृतम। तेणु ये जो उग्रसेन पत्नी जो पत्नी जो रही से उग्रसेन पत्नी पाखे ये द्रुमिल जो दानव से उग्रसेन रूप धरिक सहित संग कर संग कर तुम्हें जन्म हो तुम प्रकृत पिता ये उग्रसेन नुहति ये कथाटी कही हरिवंश वर्णना कर तेणु यह भाव आदेश दे जो कुबड़ा पीढ़ हाथी को जे कौन माउत को यह भाव आदेश दे द्वार देश में कुबड़ा पीढ़ी को हाथी को रख मोर जो आसवे अहित करे अहित रामकृष्ण हत्या कर सही हत्या करदेव यह भाव कही सारी बर्तमान कौन कलें आरभ्यतांग समस्त को आरभ्यतांग धनुर्जाग चतुर्दश्यांग यथाविधि बर्तमान कहते चतुर्दश्या कौन ये जो धनुजात्रा आरंभ कर चतुर्दश्यांग चतुर्दशी आज है एकादशी तिथि द्वादशी त्रयोदशी दुईदिन पर चतुर्दशी तिथि आसव से धनुर्जाग आरंभ हे आरभ्यतांग धनुर्जाग चतुर्दश्यांग यथाविधि विशेषंतु पशुन मेध्यान विशेषंतु भूतराजाय मीढ़ुसे चतुर्दश्यां यथा विधि जो भाव यज्ञ हवा कथा यथाशास्त्र धनुर्जाग ये धनु रही शिवधनु गोटे रही प्राप्त होता शिवधनु पूजा हम शिवधनु धनुर्जाग तदाख्य यज्ञ आरभ्यताम यटा को आरंभ हो वर्तमान आरंभ हम चतुर्दशी आरंभ हम मीढ़ुसे कहले ये आमको बर प्रदान कर यज्ञ मध्यम आम बर प्राप्त हवा भूतराजाय भूतराजा होती शिवजी शिवजी प्रीत हे तेणु मेध्यान पवित्र मेध्यान कह पवित्र पशुन छाग आदि एम सब आणिकी से बलि दिजा से यज्ञ बलि दिजा विशेषंतु तेनाली से सब बलि को सब जोगाड़ कर आणिकी रखा से यज्ञ हम चतुर्दशी दिन यज्ञ हम तेणु यह खबर दे चतुर्दशी तिथि यही धनुज्ञ आरंभ हम तेणु छब्बीस श्लोक कह सनातन गोस्वामी कह ननु इष्टदेव सेवई ईदम सिद्ध्यति इति मत्वा तेणु ये जो से चिंता करुति रामकृष्ण को हत्या करी तेणु इष्टदेव शिवजी तांकर जदि सिद्धि से जदि कृपा से जदि आम प्रति प्रीत हो जाए तमें ये कार्य सफल हवा से यही धनुज्ञ करने चिंता कला जद्वा तौ कृतोत् अत्रा गमिष्यत इति अपेक्षा धनुर्जाग उत्सव मल्लक्रीड़ा दर्शन व्याजन आनय इति मंत्र माहु तेणु समस्त कहला जे ये जो धनुर्यज्ञ मंत्र धनुर्यज्ञ हम यही गोटे उत्सव हम बहुत कथा धनुर्यज्ञ उत्सव में बहुत झंडा फंडा सब विभिन्न प्रकार सजासजी हम जगजकम जगजकम यज्ञ हम तेणु यही भाव कले से राम एवं कृष्ण आसवे आसवाप आग्रह प्रकाश करे तेणु यही भाव मंत्रणा दे चतुर्दशी यही धनुज्ञ आरंभ हम उत्सव कर यही भाव कहले समय हो गले तेणु ବର୍ତ୍ତମାନ ସତେଇଶ ଶ୍ଳୋକରେ କୁହାଯାଉଛି, ଇତି ଆଜ୍ଞା ପ୍ୟାଥ ତତ୍ରଜ୍ଞ ଆହ୍ୱୟ ଯଦୁପୁଙ୍ଗବମ ଗୃହୀତ୍ୱା ପାଣିନାଂ ପାଣି ତତ୍ ଅକ୍ରୂରମ୍ ଉବାଚଃ। ବର୍ତ୍ତମାନ ଅକ୍ରୂରକୁ ଅକ୍ରୂରଙ୍କୁ କହିବେ, ସତେଇଶ ନମ୍ବର ଶ୍ଳୋକରେ ଅକ୍ରୂରଙ୍କୁ କହିବେ, ଅର୍ଥତତ୍ତ୍ୱଜ୍ଞ ଅର୍ଥତନ୍ତ୍ରଜ୍ଞ ଇଏ ଯେଉଁ ଭୋଜପତି ଆମେ କହୁଥିଲେ, ଅର୍ଥ ସେ ଖାଇବାରେ ବହୁତ ଆଗ୍ରହ ରହିଛି ତାଙ୍କର, ଭୋଜପତି ଭୋଜନ କରିବା ପାଇଁ ବହୁତ ଆଗ୍ରହ। ତେଣୁ ବର୍ତ୍ତମାନ ସୁଖଦେବ ସ୍ୱାମୀ କହୁଛନ୍ତି, ସେତେବେଳେ ଭୋଜପତି କହିଲେ, ବର୍ତ୍ତମାନ କହିଲେ ଅର୍ଥତତ୍ତ୍ୱଜ୍ଞ। ଅର୍ଥତତ୍ତ୍ୱଜ୍ଞ କହିଲେ କ'ଣ ନା, ଆମର ଯେଉଁ ଚାରି ପୁରୁଷାର୍ଥ ରହିଛି, ଧର୍ମ ଅର୍ଥ କାମ ମୋକ୍ଷ, ଅର୍ଥ ସିଦ୍ଧାନ୍ତ ଭିତ୍ ରାଜା କଂସ, ତେଣୁ ଏ ଅର୍ଥଶାସ୍ତ୍ରରେ ବହୁତ ପ୍ରଖର ପ୍ରବର୍ତ୍ତିଲେ, ବହୁତ ପ୍ରଖର ଥିଲେ, କେମିତି କେଉଁଠୁ ଧନ ଆସିବ, ଇଏ ହେଉଛି ଅସୁର ପ୍ରକୃତିର ଲକ୍ଷଣ। ଇତି ଆଜ୍ଞାପ୍ୟ ଏଇଭଳି ଭାବରେ ଯେତେବେଳେ ତାଙ୍କର ଅନୁଚରମାନଙ୍କୁ ଆଦେଶ ଦେଲେ, ଯଦୁପୁଙ୍ଗବ ଏଇସବୁ ଅନ୍ୟମାନଙ୍କୁ ସବୁ ଆଦେଶ ଦେଇକରି ବର୍ତ୍ତମାନ କ'ଣ କଲେ ନା, ଯଦୁପୁଙ୍ଗବ ହେଉଛନ୍ତି ଯାଦବ ଶ୍ରେଷ୍ଠ ଅକ୍ରୂର, ବର୍ତ୍ତମାନ ଅକ୍ରୂରଙ୍କୁ ବର୍ତ୍ତମାନ କହିବେ, ଆହୁୟ ତାଙ୍କୁ ଡାକିକିରି ପାଣିନାଂ ପାଣି ତାଙ୍କ ହାତ ପ୍ରତି ପ୍ରତି ହ୍ୟାଣ୍ଡସେକ୍ କଲେ, ପାଣିନାଂ ପାଣି ତସ୍ୟ ହସ୍ତଂ ଗୃହୀତ୍ୱା ତତଃ ଉବାଚଃ। ବର୍ତ୍ତମାନ ତାଙ୍କୁ କହିବେ, ଅନ୍ୟମାନଙ୍କୁ ସବୁ କହିଦେଲେ, ଲାଷ୍ଟ ହେଉଛି ଅକ୍ରୂରଙ୍କୁ କହିବେ, ରାମକୃଷ୍ଣଙ୍କୁ ଆଣିବା ପାଇଁ ସେ କହିବେ, ଅକ୍ରୂରଙ୍କୁ କହିବେ, ଉବାଚଃ ତାଙ୍କୁ କହୁଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି, ଶ୍ରୀଧର ସ୍ୱାମୀ କହୁଛନ୍ତି, ଅର୍ଥତନ୍ତ୍ରଜ୍ଞ କହିଲେ ଅର୍ଥ ସିଦ୍ଧାନ୍ତ ମେବ ଜାଣିନାହାନ୍ତି, ଆଉ କିଛି ଜାଣିନାହାନ୍ତି, ସେ କେମିତି କେଉଁଠୁ ପଇସା ରୋଜଗାର ହେବ, କେମିତି କ'ଣ ଟଙ୍କା କେମିତି ଆସିବ, ଏଇ କଥା ଅର୍ଥତନ୍ତ୍ରଜ୍ଞ। ଅନ୍ୟ ଯେଉଁ ଚାରି ପୁରୁଷାର୍ଥ ଯେଉଁ ରହିଛି, ଧର୍ମ ଅର୍ଥ କାମ ମୋକ୍ଷ, ଅନ୍ୟ ସବୁ ତିନୋଟି ବିଷୟରେ ତାଙ୍କର କିଛି ନାହିଁ, ଆଗ୍ରହ ନାହିଁ, ଅର୍ଥ ବିଷୟରେ ବହୁତ ଆଗ୍ରହ, ସେଥିପାଇଁ ଅର୍ଥତନ୍ତ୍ରଜ୍ଞ ବୋଲି କୁହାଗଲା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଅର୍ଥତନ୍ତ୍ର ଦ୍ୱିତୀୟ ପୁରୁଷାର୍ଥ ସେବ ସିଦ୍ଧାନ୍ତ ନନ୍ତୁ ଧର୍ମ ମୋକ୍ଷ ମୋକ୍ଷ ଜାଣାତି ଇତି। ଧର୍ମ ମୋକ୍ଷ ଏସବୁ ବିଷୟରେ କିଛି ତାଙ୍କର ଜ୍ଞାନ ନାହିଁ, ସେସବୁ କିଛି ଦରକାର ନାହିଁ, ଆମେ ଭଲ ରୋଜଗାର କରିବା, ଭଲ ଖାଇବା ପିଇବା, ଆନନ୍ଦରେ ରହିବା, ଏଇ କଥା ଏଇ ଅସୁର ପ୍ରକୃତି ଲକ୍ଷଣ ଆଉ, ଏସବୁ ବର୍ଣ୍ଣନା କରାଯିବ। ତେଣୁ ଅକ୍ରୂରଙ୍କୁ କ'ଣ କହିଲେ, ଅଠେଇଶ ଶ୍ଳୋକରୁ କୁହାଯିବ, ଏନାକୁ ଅଠେଇଶ ଶ୍ଳୋକରୁ କୁହାଯିବ, ବହୁତ କଥା କହିଛନ୍ତି, ଆମର କିନ୍ତୁ କଥା କହିବା ପାଇଁ ସମୟ ନାହିଁ, ସମୟ ହୋଇଗଲାଣି। ତେଣୁ ଆସନ୍ତାକାଲି କ'ଣ ହେବ, ମହାରାଜ କହିବେ କି କ'ଣ କରିବେ ସେଇଟା ଜଣାପଡ଼ିବ। ତେଣୁ ଯିଏ ଆସିଲେ ବି ଅଠେଇଶ ଶ୍ଳୋକରୁ କୁହାଯିବ, ଦଶମ ସ୍କନ୍ଧ ଛତିଶ ଅଧ୍ୟାୟ ଅଠେଇଶ ଶ୍ଳୋକରୁ କ'ଣ କହିଲେ କଂସ ଅକ୍ରୂରଙ୍କୁ କ'ଣ କହିଲେ, ତେଣୁ ଏ କଥା ସବୁ ଚାଲିବ। ତେଣୁ ଆମର କଥାକୁ ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମର ଠିକ୍ ଭାବରେ ଯେଉଁ କହିଲୁ କିଛି ବୁଝି ହେଲା ନା ନାହିଁ, ଯଦି ବୁଝି ହେଲା ତାହେଲେ କିଛି ସନ୍ଦେହ ରହିଲା ନା ନାହିଁ, ନହେଲେ ଆମ କଥାକୁ ବିଶ୍ରାମ ଦେବା, ସମୟ ହେଇଯାଇଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତୁନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।